It's just beyond anything that we could express in human
আজির এই সর্বশ্রেষ্ঠ গাম্ভীর্য পবিত্র প্রাতকালে আমার সমবেত হইতে অবসর কালে আমার হৃদয়ে যে প্রকার ভাবনার ভরপুর অটে তাহাকে প্রকাশ করে ব্যক্ত করিয়া আমার নিকটে কৌশি ভাষা নাহি।
This morning represents the time that when our religion was made real.
এই প্রাতকালটি সে প্রকার এক সময়কে পরিচিত করায় যেদিন আমার ধর্মমতটি সত্য বলে পরিচিত হয়েছিল, কারণ আপনার পুত্রঙ্কর উত্থাপিত হওয়ার ঘটনা ছিল যে সমস্ত মানব জাতিকে পরিত্রাণ দেওয়া আসিলে।
হে
প্রভু, সেই মহান প্রভুক সময়কে স্মরণ করা অভিপ্রায়ে আজ প্রাতকালে আমার এখানে উপস্থিত, যাকে আমি উভয় মৃত্যু নরক আও কবর উপরে সর্বোত ভাবে বিজয়ী করিয়াছি। তৎপরে আমি আপনার এ নিমন্তে ধন্যবাদ দেউ, যেহেতু এই সকল বর্ষ অতিক্রম হল উত্তরে তাঙ্কর আরাধনা করা পাই ঈশ্বরর এই প্রাতকালে আমি অদ্যাবধি এক প্রাতকালে তথাপি উপস্থিত হয়ে পারিছু, কারণ সে যে পুনর্বার আসিবে সে কথা আমি বিশ্বাস করে থাও। আমি মানে বিনম্রতা পূর্বক আমার অধমতা গুড়া যেতবে স্বীকার করে থাও, পুঁ আমার পাপ নিমন্তে তাঙ্কর প্রায়শ্চিত যেতবে গ্রহণ করে থাও। আপনার যে আমার সকল পাপকু পুঁ ভুল ত্রুটিকে যা কিছু আমার বিরুদ্ধে লিখিত হয়েছিল তা সব যে মার্জনা করবে সেপা আমি যাচনা করু। হে প্রভু, যে রোগী গুড়াক আমার মধ্যে উপস্থিত অনেক সদয় হয়ে সে সুস্থ প্রদান করতু। আপনার পবিত্র বচন যাকে সকল সত্যতার মূলদুয়া অটে, পুঁ যা বিশ্বাস করা আদ্বারা জীবিত রাখা আপনার আমার নিমন্তে ছাড়ি যাই তাহলে পাঠ করা আমি সাহায্য করতু। এখানে সমবেত হয়ে সেই দলটি নিমন্তে আমি কেবল প্রার্থনা করে থাও, এপরি নুহে মাত্র বিশ্ব প্রত্যেক স্থান দলগুলি প্রার্থনা করে থাও, যেহেতু আশার সহ অপেক্ষা করে রয়েছে নয়ন গুলির সহ পুঁ ভরসা করে রয়েছে হৃদয় সহ আমি তাঁকর পুনর্বার আগমন নিমিত্ত অপেক্ষা করে রয়েছু। আজ এই তিমিরাবৃত স্থানের এক ভীষণ সংকট কাল মধ্যে যেতবে কৌশি ঘটনা যে কৌশি সময় ঘটি যাই পারে সেপরি সময় মধ্যে আমি দণ্ডায় মান যেতবে কেহ জনে মূঢ় ব্যক্তি যে কৌশি বিস্ফোরক দ্বারা এখন উড়াই দিয়ে তৎপর এক ক্ষুদ্র সুইচ কু খোলি পারে আপূর্ণ জগতটি খণ্ড বিখণ্ডিত হয়ে বিদীর্ণ হয়ে যাই পারে। আহরি মধ্যে সুপরিচিত অধিকারী মান দ্বারা আমি এপরি কুহযাই যে যদি যুদ্ধটি আবে আরম্ভ হুয়ে তবে তাহা কেবল অল্প কেতে ঘণ্টা পাই লাগিব। পুঁড়ি ওহ অন্য এক যুদ্ধ অতি নিকটবর্তী স্থানে আমরা এতবে উপস্থিত অটু, আন্ডলীটি অতি নিকটবর্তী স্থানে দণ্ডায়মান অটে, সেই মহৎ পুনরুত্থান অতি নিকটবর্তী স্থানে উপস্থিত অটে, যেহেতু সুপ্ত সাধুগণ সহ আমি উর্ধ্বিত হব প্রভু সহ শূন্যমন্ডলে সাক্ষাৎ করব পুঁ তা চিরদিন বাস করব। প্রভু আপনার উপাসনা করা আমি আসিছু, আমি আজ গ্রহণ করতু বাক্য পাঠরে গীত গুড়া গান করবার সুসমাচার প্রচার করুথা অবসর আশীর্বাদ করন্তু, পীড়িত মানুষ সকল প্রার্থনা কু স্বীকার করন্তু, পীড়িত মানুষ সকল প্রার্থনা কু শুণন্তু, আপনার নিমিত্ত গৌরব কু স্বীকার করন্তু, যেহেতু আপনার পুত্র যীশুঙ্ক নামে আমি এহাকু বিনম্রতা সহিত যাচনা করুছু। আমেন। আজির প্রাতকালে আমার শাস্ত্রাংশ পাই যে স্থান আমি পাঠ করা ইচ্ছা করু তাহা আপনার পরে লিখি রাখবা ইচ্ছুক লোক সু অবসর অটে। সেপরি এক উত্তম দল যে আজ প্রাতকালে আমার সহ উপাসনা করা আসিছেন সে আমার নিমন্তে যথেষ্ট স্থান নথিবার আমি অতি দুঃখিত। প্রভুঙ্কর এই গৌরবময় উপাসনা পাই এই আরাধনালয়ের আজ প্রাতকালে সমবেত আগন্তুকগণ বিভিন্ন মণ্ডলী বিভিন্ন রাজ্যর পুঁড়ি বিভিন্ন রাষ্ট্র আসি উপস্থিত অটন্তে। মু আপনার ইচ্ছা করে যে আপনার মানে গীত সংহিতা পুস্তকক গীত সংহিতা ২২ অধ্যায়ক খোলন্তু। ঈশ্বরর এইপরি উপাসনা নিমন্তে এহা যে এক অসাধারণ স্থানর পাঠ করিবার অংশ অটে সে বিষয়ক মু জানে, তথাপি ঈশ্বর তো অসাধারণ অটন্তে। এই আরাধনা উত্তরে আমি প্রায় এক ঘন্টা ব্যবধান সময় প্রদান করিব। ଯେପରିକି ଆପଣମାନେ ପ୍ରାତଃକାଳୀନ ଭୋଜନ ପାଇଁ ଯାଇପାରିବେ। ତତ୍ପରେ 9:30 ସମୟରେ ସନ୍ଡେ ସ୍କୁଲର ଉପାସନାକୁ ଆରମ୍ଭ କରିବୁ। ପୁଣି ସନ୍ଡେ ସ୍କୁଲର ଉପାସନାର ତୁରନ୍ତ ବାଦ ଏଠାରେ ଏହି ଜଳକୁଣ୍ଡରେ ବାପ୍ତିସ୍ମର ଉପାସନାଟି ସମ୍ପାଦିତ ହେବ। ତତ୍ପରେ ଆଜିର ମଧ୍ୟାହ୍ନ କାଳରେ 6:00 ସମୟରେ ଆଜି ରାତ୍ରିକାଳୀନ ଆରୋଗ୍ୟତା ସଭା ନିମନ୍ତେ ପ୍ରାର୍ଥନାର କାର୍ଡ ଗୁଡ଼ାକ ବଣ୍ଟନ କରାଯିବ। ସୁତରାଂ ଆପଣମାନଙ୍କର କେହି ଜଣେ ପ୍ରିୟଜଣ ଯଦି ଅସୁସ୍ଥ ଥାନ୍ତି ପୁଣି ଆବଶ୍ୟକ କରୁଥାନ୍ତି ତେବେ ଆଜିର ରାତିରେ ସେମାନଙ୍କୁ ଏହି ସ୍ଥାନକୁ ଘେନି ଆସନ୍ତୁ। କାରଣ ଯେପରି ଭାବରେ ହେଉ ପଛେ ଆମମାନେ ଲାଭ କରୁଥିବା ନାୟ ଏହା ସର୍ବଶେଷ ଅବସର ହେବ। ମୁଁ ସକାଳ 5:00 ସମୟରେ ଲସ୍ ଆଞ୍ଜେଲସ୍କୁ ପୁଣି ପଶ୍ଚିମାଞ୍ଚଳ ପର୍ଯ୍ୟନ୍ତ ଏକାଧିକ ଉପାସନା ନିମନ୍ତେ ବାହାରିଯିବି। ବର୍ତ୍ତମାନ ଗୀତ ସଂହିତା 22 ଅଧ୍ୟାୟରୁ ଆମମାନେ ପାଠ କରିବୁ। ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମେ କାହିଁକି ମୋତେ ପରିତ୍ୟାଗ କରିଅଛ? ମୋତେ ସାହାଯ୍ୟ କରିବାରୁ ଓ ମୋ ଆର୍ତ୍ତନାଦର ଉକ୍ତିରୁ ତୁମେ କାହିଁକି ଏତେ ଦୂରରେ ରହୁଅଛ? ହେ ମୋହର ପରମେଶ୍ୱର, ମୁଁ ଦିନବେଳେ ଡାକେ ମାତ୍ର ତୁମ୍ଭେ ଉତ୍ତର ଦେଉନାହଁ, ଆଉ ରାତ୍ରିକାଳ ଡାକେ ପୁଣି ନୀରବ ନ ରହେ। ତଥାପି ହେ ଇସ୍ରାଏଲର ପ୍ରଶଂସା ନିବାସୀନ୍, ତୁମ୍ଭେ ପବିତ୍ର ଅଟ। ଆମ୍ଭ ପିତୃପୁରୁଷଗଣ ତୁମ୍ଭଠାରେ ବିଶ୍ୱାସ କଲେ, ସେମାନେ ବିଶ୍ୱାସ କଲେ ଆଉ ତୁମ୍ଭେ ସେମାନଙ୍କୁ ଉଦ୍ଧାର କଲ। ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କଲେ ଓ ଉଦ୍ଧାର ପାଇଲେ, ସେମାନେ ତୁମ୍ଭଠାରେ ବିଶ୍ୱାସ କଲେ ଆଉ ଲଜ୍ଜିତ ନହେଲେ। ମାତ୍ର ମୁଁ କୀଟ ମନୁଷ୍ୟ ନୁହେଁ, ମନୁଷ୍ୟମାନଙ୍କ ନିନ୍ଦା ପାତ୍ର ଓ ଲୋକମାନଙ୍କର ଅବଜ୍ଞାତ। ମୋତେ ଦେଖିବା ଲୋକ ସମସ୍ତେ ମୋତେ ପରିହାସ କରନ୍ତି, ସେମାନେ ଓଠ ଲମ୍ବାଇ ହସ୍ତ ମସ୍ତକ ହଲାଇ କହନ୍ତି, ସେ ସଦାପ୍ରଭୁଙ୍କଠାରେ ନିର୍ଭର ରଖିଅଛି, ଯେପରି ସେ ତାହାକୁ ଉଦ୍ଧାର କରିବେ, ସେ ତାହାଠାରେ ସନ୍ତୁଷ୍ଟ ଅଟନ୍ତି, ତେଣୁ ସେ ତାହାକୁ ଉଦ୍ଧାର କରନ୍ତୁ। ମାତ୍ର ତୁମ୍ଭେ ମୋତେ ଗର୍ଭରୁ ବାହାର କରି ଆଣିଅଛ, ମୁଁ ଆପଣା ମାତୃକୋଳରେ ଥିବା ସମୟରେ ତୁମ୍ଭେ ମୋର ବିଶ୍ୱାସ ଜନ୍ମାଇଅଛ। ଗର୍ଭରୁ ମୁଁ ତୁମ୍ଭଠାରେ ସମର୍ପିତ ହୋଇଥିଲି, ମୋର ମାତାର ଉଦରରୁ ତୁମ୍ଭେ ମୋର ପରମେଶ୍ୱର ଅଟ। ମୋଠାରୁ ଦୂରବର୍ତ୍ତୀ ହୁଅ ନାହିଁ, କାରଣ ସଙ୍କଟ ସନ୍ନିକଟ ସାହାଯ୍ୟକାରୀ କେହି ନାହିଁ। ଅନେକ ବୃଷ ମୋତେ ବେଷ୍ଟନ କରିଅଛନ୍ତି, ବାସନର ବଳବାନ ବୃଷଗଣ ମୋତେ ଘେରି ଅଛନ୍ତି, ସେମାନେ ଗ୍ରାସେଚ୍ଛୁ ଓ ଗର୍ଜନକାରୀ ସିଂହ ତୁଲ୍ୟ ମୋ ପ୍ରତି ମୁଖ ମେଲାଇ ଅଛନ୍ତି। ମୁଁ ଜଳ ପରି ଢଳା ହେଉଅଛି ଓ ମୋର ସବୁ ଅସ୍ଥି ସନ୍ଧିରୁ ଖସି ପଡୁଅଛି, ମୋହର ହୃଦୟ ମମ୍ ପରି ହୋଇଅଛି, ତା ମୋ ଅନ୍ତର ମଧ୍ୟରେ ତରଳି ଯାଏ। ମୋହର ବଳ ଖପରା ପରି ଶୁଷ୍କ ହୋଇଅଛି, ଆଉ ମୋହର ଜିହ୍ୱା ତାଳରେ ଲାଗିଯାଉଅଛି, ପୁଣି ତୁମ୍ଭେ ମୋହର ମୃତ୍ୟୁର ଧୂଳିକି ଆଣିଅଛ। କାରଣ କୁକୁରମାନେ ମୋତେ ବେଷ୍ଟନ କରିଅଛନ୍ତି, ଦୁରାଚାରୀମାନଙ୍କ ମଣ୍ଡଳୀ ମୋତେ ବେଢ଼ିଅଛନ୍ତି, ସେମାନେ ମୋର ହସ୍ତ ପାଦ ବିଦ୍ଧ କରିଅଛନ୍ତି। ମୁଁ ଆପଣା ଅସ୍ଥି ସବୁ ଗଣିପାରେ, ସେମାନେ ମୋତେ ଅନାଇ ଚାହିଁ ରହିଥାନ୍ତି, ସେମାନେ ଆପଣମାନଙ୍କ ମଧ୍ୟରେ ମୋର ବସ୍ତ୍ର ବିଭାଗ କରନ୍ତି ଓ ସେମାନେ ମୋ ଉତ୍ତରୀୟ ବସ୍ତ୍ର ପାଇଁ ଗୁଲି ବାଣ୍ଟ କରନ୍ତି। ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ, ହେ ମୋର ଆଶ୍ରୟ, ତୁମ୍ଭେ ମୋର ସାହାଯ୍ୟ ପାଇଁ ସତ୍ୱର ହୁଅ। ଖଡ଼ଗରୁ ମୋ ପ୍ରାଣକୁ ଓ କୁକୁରର ବଳରୁ ମୋର ଏକମାତ୍ର ଆତ୍ମାକୁ ଉଦ୍ଧାର କର। ସିଂହ ମୁଖରୁ ମୋତେ ନିସ୍ତାର କର, ହଁ ଅରଣାର ଶୃଙ୍ଗରୁ ରକ୍ଷା କରି ତୁମେ ମୋତେ ଉତ୍ତର ଦେଇଅଛ। ମୁଁ ଆପଣା ଭାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି, ସମାଜ ମଧ୍ୟରେ ମୁଁ ତୁମର ପ୍ରଶଂସା କରିବି। ହେ ସଦାପ୍ରଭୁଙ୍କର ଭୟକାରୀଗଣ, ତୁମମାନେ ତାହାଙ୍କର ପ୍ରଶଂସା କର। ହେ ଜାକୁବର ବଂଶ, ତୁମେ ସମସ୍ତେ ତାହାଙ୍କର ସମାଦର କର। ହେ ଇସ୍ରାଏଲ ବଂଶ, ତୁମେ ସମସ୍ତେ ତାହାଙ୍କ ନିକଟରେ ଭୀତ ହୁଅ। କାରଣ ସେ ଦୁଃଖୀର ଦୁଃଖ ତୁଚ୍ଛ କି ଘୃଣା କରି ନାହାନ୍ତି, କେଉଁ ବା ସେ ତାହାଠାରୁ ଆପଣା ମୁଖ ଲୁଚାଇ ନାହାନ୍ତି, ମାତ୍ର ସେ ତାହାଙ୍କୁ ଡାକନ୍ତେ ସେ ଶୁଣିଲେ। ମହାସମାଜ ମଧ୍ୟରେ ତୁମ୍ଭେହି ମୋର ପ୍ରଶଂସା ଭୂମି ମୁଁ ତାହାଙ୍କ ଭୟକାରୀମାନଙ୍କ ସାକ୍ଷାତରେ ଆପଣା ମାନତ ସବୁ ପୂର୍ଣ୍ଣ କରିବି ନମ୍ର ଲୋକମାନେ ଭୋଜନ କରି ତୃପ୍ତ ହେବେ ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ ତାହାଙ୍କୁ ପ୍ରଶଂସା କରିବେ ତୁମମାନଙ୍କ ଅନ୍ତକରଣ ନିତ୍ୟ ଜୀବୀ ହେଉ ପୃଥିବୀର ପ୍ରାନ୍ତସ୍ଥିତ ସମସ୍ତେ ସଦାପ୍ରଭୁଙ୍କୁ ସ୍ମରଣ କରି ତାଙ୍କ ପ୍ରତି ଫେରିବେ ଆଉ ଅନ୍ୟ ଦେଶୀୟ ଗୋଷ୍ଠୀ ସକଳ ତୁମ୍ଭ ସମ୍ମୁଖରେ ପ୍ରଣାମ କରିବେ କାରଣ ରାଜ୍ୟ ସଦାପ୍ରଭୁଙ୍କର ଅଟେ ପୁଣି ସେ ଗୋଷ୍ଠୀମାନଙ୍କର ଶାସନକର୍ତ୍ତା ଅଟନ୍ତି ପୃଥିବୀସ୍ଥ ପୁଷ୍ଟ ଲୋକ ସମସ୍ତେ ଭୋଜନ କରି ପ୍ରଣାମ କରିବେ ଧୂରିରେ ଲୀନ ହେବାକୁ ଉଦ୍ୟତ ସମସ୍ତେ ଅର୍ଥାତ୍ ଆପଣା ପ୍ରାଣ ବଞ୍ଚାଇବାକୁ ଅସମର୍ଥ ଲୋକ ତାଙ୍କ ଛାମରେ ମୁହଁ ମାଡି ପଡିବେ ଏକ ବଂଶ ତାହାଙ୍କର ସେବା କରିବେ ଭବିଷ୍ୟତ ବଂଶକୁ ପ୍ରଭୁଙ୍କ ବିଷୟ କୁହାଯିବ ସେମାନେ ଆସି ଭବିଷ୍ୟତରେ ଜାତ ହେବା ଲୋକଙ୍କ ନିକଟରେ ଆପଣା ଧାର୍ମିକତା ପ୍ରଚାର କରି କହିବେ ସେ ଏହା ସାଧନ କରିଅଛନ୍ତି ଆପଣାର ପଠିତ ବର୍ତ୍ତମାନ ଉପରେ ପ୍ରଭୁ ନିଜର ସକଳ ଆଶୀର୍ବାଦକୁ ପ୍ରଦାନ କରିବା ହେଉ ଆଜିର ପ୍ରାତକାଳରେ ଏହି ଅବସରରେ ମୁଁ ପାଞ୍ଚଟି ଶବ୍ଦାବଳୀକୁ ଗ୍ରହଣ କରିବାକୁ ଚାହେଁ ପୁଣି ଆଦ୍ୟ ସକାଳ ବେଳା ଆପଣମାନଙ୍କ ପରି ଉପାସକମାନଙ୍କୁ ମୋର ହୃଦୟ ମଧ୍ୟରେ ଯେଉଁ ସକଳ ଭାବନା ରହିଛି ତାହାକୁ ଏହି ପାଞ୍ଚଟି ଶବ୍ଦମାଳା ସହିତ ବେଷ୍ଟିତ ଥାଇ ମୁଁ ଆପଣମାନଙ୍କଠାରେ ପ୍ରଚାର କରିବାକୁ ଚାହେଁ ସେହି ପାଞ୍ଚଟି ଶବ୍ଦମାଳାକୁ ମୁଁ ଏପରି କହି ପରିଚିତ କରିବାକୁ ଚାହେଁ ସଜୀବ ମୃତ ସମାଧିସ୍ଥ ଉତ୍ଥାପିତ ଆଗାମୀ ଗୀତରେ ଏହାକୁ କବି ଜଣକ ଅତି ସୁଚାରୁ ରୂପେ ବ୍ୟକ୍ତ କରିଥିବା ବିଷୟକୁ ମୁଁ ବିଚାର କରେ ଯାହାକୁ ମୁଁ ପ୍ରଚାର କରି କହିବାକୁ ଚାହେଁ ସେ ଗୀତଟିକୁ ଯେତେବେଳେ ଲେଖିଥିଲେ ତହିଁର ବ୍ୟକ୍ତ ସେ ଏପରି କରିଥିଲେ ଜୀବିତ ଥାଇ ସେ ମୋତେ ପ୍ରେମ କଲେ ମରି ସେ ମୋତେ ତାରିଲେ ସମାଧିସ୍ଥ ହୋଇ ମୋର ସକଳ ପାପକୁ ସେ ଦୂରେଇ ଦେଲେ ଉତ୍ଥାପିତ ହୋଇ ଚିରଦିନ ପାଇଁ ମୁକ୍ତ କହି ପରିଚିତ କଲେ ଆହେ ଏକ ଗୌରବମୟ ଦିନରେ ସେ ପୁଣି ଆସୁଅଛନ୍ତି ତାଙ୍କ ସମ ଅନ୍ୟ କୌଣସି ବ୍ୟକ୍ତି କଦାପି ଜୀବନଯାପନ କରିନଥିଲେ ଯେହେତୁ ସେ ଯେତେବେଳେ ଜନ୍ମଗ୍ରହଣ କଲେ ସେ ଶରୀର ରୂପେ ପ୍ରଘଟିତ ହୋଇଥିବା ଈଶ୍ୱର ଥିଲେ ପିତା ପରମେଶ୍ୱର ଯେ କି ପ୍ରକାର ଧରଣ ଅଟନ୍ତି ତାହାର ସେ ଭାବାର୍ଥ ଥିଲେ ପୁଣି ପିତା ପରମେଶ୍ୱର ପ୍ରେମର ଆକର ହୋଇଥିବାରୁ ଯୀଶୁଖ୍ରୀଷ୍ଟ ମଧ୍ୟ ପ୍ରେମର ସମ୍ପୂର୍ଣ୍ଣ ପ୍ରକଟୀକରଣ ହୋଇଥିଲେ ସେହି ପ୍ରଥମ ଅବସ୍ଥାରୁ ଆପଣାର ମାଙ୍କର ସୁକୋମଳ ଗାଲରେ ତାଙ୍କ ଟିକି ଟିକି ହସ୍ତଟିକୁ ହସ୍ତ ସ୍ପର୍ଶ କଲାବଧିରୁ ସେ ପ୍ରେମର ଆକର ଥିଲେ ସେ ପ୍ରେମର ଭଣ୍ଡାର ଥିଲେ ଆପଣାର ବାଲ୍ୟବସ୍ଥାରୁ ଆପଣା ମାଙ୍କର ସୁକୋମଳ ଗାଲରେ ତାଙ୍କ ଟିକି ଟିକି ହସ୍ତ ସ୍ପର୍ଶ କଲାବଧିରୁ ସେ ପ୍ରେମର ଆକର ଥିଲେ ସେ ପ୍ରେମର ସମ୍ପୂର୍ଣ୍ଣ ଭଣ୍ଡାର ଥିଲେ ତତ୍ପରେ ମୁଁ ଅଦ୍ୟ ଦିବସ ଏପରି ବିଚାର କରିଥାଏ ଯେ ଏହା ସେପରି ଧରଣର ଏକ ସ୍ଥାନ ଯେଉଁ କ୍ଷେତ୍ରରେ ଆଜି ଅନେକ ତାହାଙ୍କୁ ଚିହ୍ନିବାକୁ ଅସମର୍ଥ ହୋଇଥାନ୍ତି ଯେ ସେ ପ୍ରେମର ଆକର ଥିଲେ ଈଶ୍ୱର ପ୍ରେମ ଅଟନ୍ତି ପୁଣି ଯେଉଁମାନେ ପ୍ରେମ କରନ୍ତି ସେମାନେ ଈଶ୍ୱରଙ୍କଠାରୁ ଜାତ ଅଟନ୍ତି ଈଶ୍ୱର ଜଗତକୁ ଏପରି ପ୍ରେମ କଲେ ତାହା ଏପରି ପ୍ରେମ ବିହୀନ ମାନଙ୍କୁ ପ୍ରେମ କଲେ ଯେ ସେ ଆପଣଙ୍କ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଏ ଯେତେବେଳେ ସେ ଏହି ପୃଥିବୀ ପୃଷ୍ଠରେ ଥିଲେ ସେତେବେଳେ ବିଭିନ୍ନ ପ୍ରକାରେ ସେ ଆପଣଙ୍କ ପ୍ରେମକୁ ଏପରି ଭାବରେ ପରିଚିତ କରାଇଥିଲେ ଯେ ତଦ୍ୱାରା ସେ ବୁଝାଯାଇଥିଲେ ବିନା ଦ୍ୱିଧାରେ ବୁଝାଯାଇଥିଲେ ଯେ ସେ ପ୍ରେମ କରିବାର କେବଳ ଏକମାତ୍ର ସତ୍ତା ଏହି ଜଗତରେ ବାସ କରି ରହିଥିଲେ ପୁଣି ମୁଁ ବିଚାର କରେ ଯେ ଏହି ଜଗତରେ ତାଙ୍କ ଜୀବନ କାଳରେ ସେ ଈଶ୍ୱରଙ୍କୁ ପ୍ରଘଟ କରୁଥିଲେ ପୁଣି କେବଳ ଏକମାତ୍ର ପନ୍ଥା ପରିଚିତ ଅଟେ ଯଦ୍ୱାରା ଈଶ୍ୱର ମାନବ ଜାତି ମଧ୍ୟରେ ପରିଚିତ ହୋଇପାରନ୍ତି ଆଉ ତାହା ପ୍ରେମ ଦ୍ୱାରା ହିଁ ସମ୍ଭବ ସେ ଏହାକୁ ଅତି ଉତ୍ତମ ରୂପେ ସେତେବେଳେ ସମ୍ଭବତଃ ପରିଚିତ କରାଇପାରିଥିଲେ ଯେତେବେଳେ ତାଙ୍କ ସମୟରେ ସବୁଠାରୁ ପାପିଷ୍ଠ ନାରୀଙ୍କୁ ସେ ଏକଦା ଧରିଥିଲେ ସେମାନେ ତାହାକୁ ଅପରାଧିଣୀ ବୋଲି ଦେଖିଥିଲେ ଆଉ ବ୍ୟଭିଚାର କର୍ମରେ ଲିପ୍ତ ଥିବା ସମୟରେ ସେମାନେ ତାହାକୁ ଧରିଥିବାରୁ ନିସ୍ତାର ପାଇବାର ଅନ୍ୟ କୌଣସି ମାର୍ଗର ବ୍ୟବସ୍ଥା ନଥିଲା। ତେଣୁ ସେମାନେ ସେହି ନାରୀଙ୍କୁ ତାଙ୍କ ପାଖକୁ ଘୋଷାରି ଆଣିଥିଲେ ଆଉ ପଚାରିଥିଲେ, ଏହି ନାରୀ ପାଇଁ କ'ଣ କରାଯିବ ବୋଲି ଆପଣ ବିଚାର କରି କହନ୍ତି। କିନ୍ତୁ ସେ ତାହାରି ଆଡ଼କୁ ବୁଲି ପଡ଼ିଥିଲେ ଆଉ କହିଥିଲେ, ମୁଁ ତୁମକୁ ଦୋଷୀ ବୋଲି କହେ ନାହିଁ, ଫେରିଯାଅ ଆଉ ପାପ କର ନାହିଁ। ତାହାକୁ ବେସହାରା ପରି ରାସ୍ତା ଉପରକୁ ଠେଲି ଦେବା ପରିବର୍ତ୍ତେ ଦଳେ କେନ୍ଦୁଆଙ୍କୁ ତାହାରି ଉପରେ ଆକ୍ରୋଶ ଭାବକୁ ବ୍ୟକ୍ତ କରିବାକୁ ସୁବିଧା ଦେବା ପରିବର୍ତ୍ତେ ପୁଣି ପ୍ରସ୍ତ୍ରାଘାତ କରି ତାହାର ପ୍ରାଣହାନି ଘଟାଇବାକୁ ନ ଦେଇ ତାଙ୍କର ଦୟାଳୁ ଶ୍ରଦ୍ଧାଳୁ ପ୍ରେମଭରା ହୃଦୟ ତାହାର ପାପାଚାରୀ ଜୀବନଟିକୁ ଦୟାରୁ ମୁକ୍ତ କରି ସେଥିରୁ ତାହାକୁ ନିବୃତ କରାଇଥିଲେ ଆଉ କହିଥିଲେ, ମୁଁ ତୁମକୁ ଦୋଷୀ କରେ ନାହିଁ, ଚାଲିଯାଅ ଆଉ ପାପ କର ନାହିଁ। ଲାଜରଙ୍କ କବରସ୍ଥାନ ଆଡ଼କୁ ଯାଉଥିବା ପଥରେ ସେ ଯେତେବେଳେ ଥିଲେ ସେତେବେଳେ ଈଶ୍ୱର ଯେ ଜଣେ ମାନବ ଜାତି ପାଇଁ କି ପ୍ରକାର ଆଚାର ବିଶେଷ ଥିଲେ ତାହାକୁ ପ୍ରକାଶ କରିବାର ଅନ୍ୟ ଏକ ମହାନ ଅବସର ଯେ ତାହା ଥିଲା, ସେପରି ଏକ ବିଷୟକୁ ମୁଁ ବିଚାର କରେ। ସବୁଠାରୁ ସାଧାରଣ ପାପକୁ ସେ ଯେ କ୍ଷମା କରିଦେଇ ପାରନ୍ତି ଯାହାକୁ କରାଯାଇ ପାରିଥିଲା, ପୁଣି ଆପଣଙ୍କ କ୍ଷମାଶୀଳ ପ୍ରେମ ଯୋଗୁଁ ସେହି ଅଧମତାକୁ ହରି ନେଇ ସେମାନଙ୍କୁ ଦୋଷମୁକ୍ତ କରିଦେବାକୁ ସେ ଯେ କେବଳ ଜଣେ ଈଶ୍ୱର ଅଟନ୍ତି ସେପରି ନୁହେଁ, ମାତ୍ର ମୃତ୍ୟୁ ପରେ ଆମକୁ ତାହା ନିରବ କଲା ଉତ୍ତାରେ ସୁଦ୍ଧା ସେ ଆମ ପାଇଁ ତଥାପି ଚିନ୍ତିତ ଅଟନ୍ତି। ସେ ଏପରି ଏକ ପରିବାରକୁ ସେତେବେଳେ ଆସି ଉପସ୍ଥିତ ହୋଇଥିଲେ ଯେଉଁ ଗୃହରେ ଜଣେ ପ୍ରେମିକ ବ୍ୟକ୍ତିଙ୍କର ଜୀବନ ଉପରେ ଜମାନିକ ପକାଇ ସାରିଥିଲା। ସେହି ସମୟରେ ସେ ଯେ ପଥ ମଧ୍ୟରେ ମାର୍ଥା ଆଉ ମରିୟମଙ୍କ ନିକଟରେ ତାହାକୁ ସୁଚାରୁ ରୂପେ ପ୍ରକଟ କରିଥିଲେ ଏପରି ମୁଁ ବିଚାର କରେ। କବରସ୍ଥାନଟିର ଆଡ଼କୁ ଯିବା ପଥରେ ପରମେଶ୍ୱର ହୋଇ ସୁଦ୍ଧା ପୁଣି ତାଙ୍କୁ ସେ ଯେ ମୃତ୍ୟୁରୁ ଉତ୍ଥାପିତ କରିବେ ସେ ବିଷୟକୁ ଅବଗତ ଥାଇ ସୁଦ୍ଧା ତାଙ୍କୁ ମୃତ୍ୟୁରୁ ଜୀବିତ କରିବା ନିମନ୍ତେ ଆପଣ ବଚନ ମଧ୍ୟରେ ଯେ ଶକ୍ତି ନିହିତ ହୋଇଥିଲା ସେ ବିଷୟକୁ ତାଙ୍କୁ ଯେ କଥିତ ହୋଇଥିଲା ତାଙ୍କୁ ଜାଣିସୁଦ୍ଧା ସେ ଯେତେବେଳେ ମାର୍ଥା ଆଉ ମରିୟମଙ୍କୁ ଦେଖିଥିଲେ ଆଉ ଯେଉଁମାନେ ଲାଜରଙ୍କୁ ଅତି ସ୍ନେହ କରୁଥିଲେ ସେମାନଙ୍କୁ ସୁଦ୍ଧା କ୍ରନ୍ଦନ କରୁଥିବା ଦେଖିଥିଲେ, ବାଇବଲ କହିଅଛି ଯେ ସେ କାନ୍ଦିଥିଲେ। ତାହା କିପରି ଧରଣ ବିଷୟ ଥିଲା? ତାଙ୍କ ପ୍ରେମଭରା ମହାନ ହୃଦୟର ପରିଚୟ ଥିଲା। ସେ ଯେତେବେଳେ ଦେଖିଥିଲେ ପୁଣି ହୃଦବୋଧ କରିଥିଲେ ଯେ ତାଙ୍କର ବନ୍ଧୁଗଣ ଏକ ବିରାଟ ସମସ୍ୟାରେ ପଡ଼ିଯାଇଛନ୍ତି, ସେ ସେମାନଙ୍କ ସହିତ ସମବେଦନାରେ ବ୍ୟଥିତ ହୋଇ ଉଠିଥିଲେ। ସିଏ ଯେ ଶୋକାର୍ତ୍ତ ଲୋକମାନଙ୍କ ମଧ୍ୟରେ ଅନୁଭୂତ ହୋଇପାରନ୍ତି ସେ ବିଷୟ ବୁଝିବା ଯୋଗୁଁ ମୁଁ ଅତିଶୟ ଉଲ୍ଲସିତ ଅଟେ। ତତ୍ପରେ ଆମମାନଙ୍କ ଈଶ୍ୱର ଜାଣନ୍ତି ଆମମାନଙ୍କୁ ସେ ଯେ ତ୍ୟାଗିଦେବେ ଭୁଲିଯିବେ ସେପରି ଜଣେ ଈଶ୍ୱର ସେ ଆଦୌ ନୁହନ୍ତି। ଯେତେବେଳେ ସବୁକିଛି ପନ୍ଥା ଅସଫଳ ହୋଇଯାଏ ଶେଷ ଉଦ୍ୟମ ମଧ୍ୟ ଅସଫଳ ହୋଇଯାଏ ସେତେବେଳେ ସେ ଆମମାନଙ୍କ ଅତି ନିକଟରେ ଉପସ୍ଥିତ ଥାନ୍ତି। ତତ୍ପରେ ଜଗତର ସବୁଠାରୁ ଶେଷ ପ୍ରୟାସ ଯେତେବେଳେ ଅକାମୀ ହୋଇପଡ଼େ ସେତେବେଳେ ମଧ୍ୟ ସେ ଈଶ୍ୱର ଅଟନ୍ତି, ପୁଣି ସେ ଆମମାନଙ୍କୁ ପ୍ରେମ କରନ୍ତି, ସେ ତ ଈଶ୍ୱର ବ୍ୟକ୍ତ ଅଭିପ୍ରାୟ ଅଟନ୍ତି। ଆପଣ ପ୍ରଜାଗଣ ଯେ ତାଙ୍କରି ଆତ୍ମାରେ ବହଳ ରୂପେ ଭରି ଯାଆନ୍ତୁ ତାହାକୁ ସେ ଯେ ଅଭିଳାଷ କରନ୍ତି ଏହାକୁ କିପରି ମୁଁ ବିଶ୍ୱାସ କରେ, ଯେପରିକି ସଙ୍କଟରେ ପରୀକ୍ଷାରେ ଆମମାନେ ପରସ୍ପର ନିକଟକୁ ଯାଉ ପୁଣି ତାଙ୍କରି ସହାନୁଭୂତି ପ୍ରକଟ କରିପାରୁ, ଅର୍ଥାତ୍ ଯାହା ତାଙ୍କରି ଆତ୍ମାଙ୍କ ଦ୍ୱାରା ଆମମାନଙ୍କ ହୃଦୟ ଗୁଡ଼ିକର ମଧ୍ୟରେ ଜାତ ହୋଇଅଛି ତାହା ଆମମାନେ ମଧ୍ୟରେ ଯେପରି ଧରାଯାଏ ତଦ୍ୱାରା ଜୀବିତ ଈଶ୍ୱରଙ୍କ ପ୍ରେମକୁ ଆମମାନେ ତାଙ୍କର ମଣ୍ଡଳୀରେ ପ୍ରତିଫଳନ କରିପାରିବା। ସେହି କଥାକୁ ସୁସ୍ପଷ୍ଟ ରୂପେ ସେ ପ୍ରକାଶ କରିଅଛନ୍ତି କିମ୍ବା କବି ପ୍ରକାଶ କରି କହିଅଛନ୍ତି, ଜୀବିତ ଥାଇ ସେ ମୋତେ ପ୍ରେମ କଲେ। ଯୀଶୁଖ୍ରୀଷ୍ଟଙ୍କଠାରେ ଥାଇ ପରମେଶ୍ୱର ଯେପରି ଭାବେ ଆପଣଙ୍କୁ ପ୍ରତିନିଧିତ୍ୱ କରି ଦେଖାଇଥିଲେ ତଦ୍ୱାରା ସମଗ୍ର ମାନବ ଜାତି ପ୍ରତି ସେ ଯେ କ'ଣ କରିଥିଲେ ତାହାକୁ ପ୍ରଦର୍ଶନ କରିଥିଲେ। ଆଉ ଯେଉଁମାନେ ଅପ୍ରେମ ଅବସ୍ଥାରେ ଥିଲେ ସେମାନଙ୍କୁ ପ୍ରେମ କରିବାକୁ ଆଉ କ୍ଷମାଦାନ କରିବାକୁ ସେ ନିଜର ମତାମତକୁ ମାନବ ଜାତି ପ୍ରତି ସୁପରିଚିତ କରିଥିଲେ। ଆଜି ଇଷ୍ଟରର ଏହି ପ୍ରାତଃ କାଳରେ ତାହାକୁ ଅନୁଧ୍ୟାନ କରିବାରେ ଆମମାନେ କିପରି ଭାବରେ ଅକ୍ଷମ ହୋଇପଡ଼ିଛୁ। ଯେଉଁମାନେ ଆମମାନଙ୍କୁ ପ୍ରେମ କରନ୍ତି ଆମ୍ଭେମାନେ ତ ସେମାନଙ୍କୁ ପ୍ରେମ କରିଥାଉ, ମାତ୍ର ସେ ତ ସେମାନଙ୍କୁ ପ୍ରେମ କଲେ ଯେଉଁମାନେ ତାହାଙ୍କୁ ଆଦୌ ପ୍ରେମ କରିନଥିଲେ। ଜଗତ ପୃଷ୍ଠରେ କଦାପି ପରିଚିତ ହୋଇଥିବା ପ୍ରେମର ସର୍ବପ୍ରଥମ ମହାନ ପ୍ରତିନିଧି ସେହି ଥିଲେ। ପୁଣି ଯେଉଁମାନଙ୍କୁ ସେ ପ୍ରେମ କଲେ ଜୀବିତମାନଙ୍କ ମଧ୍ୟରେ ବାସ କରୁଥିବା ସେ ପ୍ରଜାଗଣ ତାଙ୍କୁ ତୁଚ୍ଛ କଲେ। ତାଙ୍କ ପରି ଅନ୍ୟ କେହି ବ୍ୟକ୍ତି କଦାପି ପ୍ରେମ କରିପାରିନଥିଲେ ପୁଣି ତାଙ୍କ ପରି ଅନ୍ୟ କେହି ଦ୍ୱିତୀୟ ବ୍ୟକ୍ତି କଦାପି ଘୃଣିତ ହୋଇନଥିଲେ ସେମାନେ ତାଙ୍କୁ ଘୃଣା କଲେ ତାଙ୍କୁ ତୁଚ୍ଛ କଲେ ପୁଣି ତାଙ୍କୁ ଅସ୍ୱୀକାର କଲେ ତଥାପି ଏଗୁଡ଼ିକ ତାଙ୍କ ପ୍ରେମର କୌଣସି ପ୍ରକାରର ପ୍ରତିବାଧାକୁ ଆଦୌ ସୃଷ୍ଟି କରିପାରିନଥିଲା ସେପରି ଏକ ଜୀବନ ଯାହାକୁ ସେ ବ୍ୟତୀତ କରିଥିଲେ ତାହା ଉତ୍ତମ କର୍ମଗୁଡ଼ାକୁ କରିବା ଭିନ୍ନ ଅନ୍ୟ କିଛି ଦୁଷ୍କର୍ମ କରିନଥିଲା ଅପରାଧକୁ କ୍ଷମା କରି ପୀଡ଼ିତଙ୍କୁ ସୁସ୍ଥ କରି ପୁଣି ଯାହା କିଛି ଆଦରଣୀୟ କାର୍ଯ୍ୟ ଥିଲା ସେଗୁଡ଼ାକୁ ସେହି ଜୀବନଟି ସମ୍ପନ୍ନ କରିଥିଲା ତଥାପି ସେମାନେ ତାଙ୍କର ପରିହାସ କରିଥିଲେ ଯେତେବେଳେ ସେ କୃଷ ଉପରେ ଟଙ୍ଗା ଯାଇଥିଲେ ହସ୍ତଦ୍ୱୟକୁ ପସାରି ସେ ଯେତେବେଳେ କୃଷରେ ଟଙ୍ଗା ହୋଇଥିଲେ କୌଣସି କାରଣ ନଥାଇ ତାଙ୍କ ପାଖରେ ଠିଆ ହୋଇଥିବା ବ୍ୟକ୍ତିଗଣ ତାଙ୍କୁ ପରିହାସ କରି ଛେପ ପକାଇଥିଲେ ନିଜର ପ୍ରଶାନ୍ତ ମୁଖ ମଣ୍ଡଳକୁ ଅବନତ କରି ସେ ପ୍ରେମ ଭରା ହୃଦୟରେ ଚିତ୍କାର କରି କହିଥିଲେ ହେ ପିତା ଏମାନଙ୍କୁ କ୍ଷମା କର କାରଣ ଏମାନେ କଣ କରନ୍ତି ତାହା ସେମାନେ ଜାଣନ୍ତି ନାହିଁ ସେ ଜାଣିପାରିଥିଲେ ଈଶ୍ୱର ହୋଇଥିବା ଯୋଗୁଁ ସେ ବୁଝିଥିଲେ ସୁତରାଂ ଆମମାନେ ଯେତେବେଳେ ଅପ୍ରେମ ଅବସ୍ଥାରେ ଥିଲୁ ସେତେବେଳେ ସେ ଆମମାନଙ୍କୁ ପ୍ରେମ କରିପାରିଥିଲେ କାରଣ ସେ ଈଶ୍ୱର ଅଟନ୍ତି ପୁଣି ସେ ସବୁକିଛି ବୁଝନ୍ତି ଜୀବିତ ଥାଇ ସେ ମୋତେ ପ୍ରେମ କଲେ ସେପରି ଧରଣର ଜୀବନଟିଏ ଆଦୌ ଦେଖାଦେଇ ନଥିଲା ଯେହେତୁ ତାହା ପ୍ରେମରେ ଆଚ୍ଛାଦିତ ହୋଇ ରହିଥିଲା ମରି ସେ ମୋତେ ତ୍ରାଣ କଲେ ମୃତ୍ୟୁ ଏଦେନ ଉଦ୍ୟାନରେ ଯେହୋବା ପରମେଶ୍ୱର ଯେତେବେଳେ ମନସ୍ଥ କରିଥିଲେ ପାପର ବର୍ତ୍ତନ ମୃତ୍ୟୁ ଆଉ ତହିଁ ପାଇଁ ଅନ୍ୟ କୌଣସି ପ୍ରତିବଦଳ ବ୍ୟବସ୍ଥା ହୋଇପାରିନଥିଲା ଏହାର ପରିଶୋଧ ବ୍ୟବସ୍ଥା ବିନୁ ଅନ୍ୟ କୌଣସି ପନ୍ଥାର ସୁବ୍ୟବସ୍ଥା ହୋଇପାରିନଥିଲା ପରମେଶ୍ୱର ଯେହେତୁ ସର୍ବଶ୍ରେଷ୍ଠ ଅଟନ୍ତି ପୁଣି ସେ ଅସୀମ ଅଟନ୍ତି ପୁଣି ସକଳ ସ୍ୱର୍ଗର ଆଉ ମର୍ତ୍ତର ବିଚାରକ ଅଟନ୍ତି ପାପର ବର୍ତ୍ତନ ତ ମୃତ୍ୟୁ ଆଉ କୌଣସି ଅନ୍ୟ ଜଣ ନିମନ୍ତେ ଏହି ବର୍ତ୍ତନକୁ ପରିଶୋଧ କରିବା ନିମନ୍ତେ ଅନ୍ୟ କେହି ଦ୍ୱିତୀୟ ବ୍ୟକ୍ତି ସକ୍ଷମ ହୋଇପାରିନଥିଲେ ଯେହେତୁ ପ୍ରତ୍ୟେକ ବ୍ୟକ୍ତି ଯଦ୍ୟପି ସେ ଅନ୍ୟ ଜଣେ ବ୍ୟକ୍ତିଙ୍କ ନିମନ୍ତେ ମୃତ୍ୟୁବରଣ କରିପାରନ୍ତି ତଥାପି ଜନ୍ମରୁ ସେ ତ ଦୋଷୀ ଅଟନ୍ତି କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଆମ୍ଭମାନଙ୍କ ମଧ୍ୟରେ କେହି ଜଣେ ବ୍ୟକ୍ତି ସକ୍ଷମ ନଥିଲେ ଯେହେତୁ ଆମମାନେ ସମସ୍ତେ ଦୋଷୀ ଥିଲୁ ଆମମାନେ ପାପରେ ଜାତ ହେଲୁ ଅଧର୍ମରେ ନିର୍ମିତ ହେଲୁ ମିଥ୍ୟାବାଦୀ ହୋଇ ଜଗତକୁ ଆସିଲୁ ତେଣୁ କୌଣସି କ୍ଷେତ୍ରରେ ଆଶାର ସେପରି କିଛି ଆଲୋକ ଆଦୌ ନଥିଲା ପରମେଶ୍ୱରଙ୍କ ଦ୍ୱାରା ଆମମାନେ ମୃତ୍ୟୁରେ ଦଣ୍ଡିତ ହୋଇଥିଲୁ ପୁଣି ଜଗତ ପୃଷ୍ଠକୁ ଆସିଥିବା ଯେ କେହି ପ୍ରାଣୀ ଏପରିକି ପ୍ରତ୍ୟେକ ପ୍ରାଣୀ ଏହି ଦଣ୍ଡାଦେଶର ଅଧୀନରେ ଥିଲେ କେହି ଜଣେ ଧାର୍ମିକ ବ୍ୟକ୍ତି ଉଦିତ ହୋଇ ମହତ୍ କର୍ମଗୁଡ଼ାକୁ ସତ୍କର୍ମଗୁଡ଼ାକୁ କରିଥାଇ ପାରନ୍ତି ତଥାପି ଜନ୍ମରୁ ସେ ଜଣେ ପାପୀ ଥିଲେ ଏହାର ମୂଲ୍ୟକୁ ପରିଶୋଧ କରିବାକୁ କେବଳ ଏକମାତ୍ର ପନ୍ଥା ନିଶ୍ଚିତ ଥିଲା ଆଉ ତାହା ସ୍ୱୟଂରୁ ଈଶ୍ୱରଙ୍କର ମୃତ୍ୟୁର ପନ୍ଥାଟି ଥିଲା ଆଉ ପରମେଶ୍ୱର ଆତ୍ମା ହୋଇଥିବାରୁ ମୃତ୍ୟୁବରଣ କରିପାରିନଥିଲେ ତେଣୁ ସେ ମାଂସମୟ ଶରୀରରେ ଅବତୀର୍ଣ୍ଣ ହୋଇଥିଲେ ପୁଣି ପ୍ରେମଭରା ଜୀବନରେ ସେ ନିଜକୁ ପରିଚିତ କରାଇଥିଲେ ସେ ଯେ ସକଳ ଉତ୍ତମ ଆଦର୍ଶର ସତ୍ତା ଥିଲେ ତାହାକୁ ଆଦରି ଦେବାକୁ ପୁଣି ଏକ ସର୍ବଶ୍ରେଷ୍ଠ ବଳିଦାନ ସ୍ୱରୂପେ ସ୍ୱେଚ୍ଛାକୃତ ଭାବେ ଅର୍ପଣ କରିବାକୁ ସଂକଳ୍ପ କରିଥିଲେ ଯେପରିକି ଅପରାଧର ଅପରାଧୀକୁ ହରଣ କରିଦେଇପାରନ୍ତି ଆମ୍ଭେମାନେ ସମସ୍ତେ ପାପୀ ହୋଇଥିବା ଯୋଗୁଁ ପୁଣି ଉଦ୍ଧାର ପାଇବାକୁ ଆମ ପାଇଁ ମୁକ୍ତି ନିମନ୍ତେ ଏହି ଜଗତରେ କୌଣସି ଯୋଗ୍ୟ ପନ୍ଥା ନଥିବାରୁ ଜଗତରେ କେବଳ ଦେଖାଯାଇଥିବାର ଅଭିପ୍ରାୟରେ ସେ ଯେ ଆସିଥିଲେ ଏପରି ନୁହେଁ ମାତ୍ର ବଳିଦାନ ସ୍ୱରୂପେ ମୃତ୍ୟୁ ଭୋଗିବାକୁ ସେ ଆସିଥିଲେ କୈନଙ୍କ ଅପେକ୍ଷା ଉତ୍କୃଷ୍ଟତର ବଳିଦାନକୁ ପରମେଶ୍ୱର ଉଦ୍ଦେଶ୍ୟରେ ହେବ ଯେତେବେଳେ ଉତ୍ସର୍ଗ କରିଥିଲେ ସେତେବେଳେ ସେ ଏହାକୁ ପରିଚିତ କରାଇଥିଲେ ସେ ଶିଶୁ ମେଷଟିକୁ ଯେତେବେଳେ ଆଣିଥିଲେ ଏକ ପ୍ରସ୍ତରିକଟକୁ ସେହି ମେଷଶାବକଟିକୁ ଏକ ଲତାରେ ତାହାର ବେକକୁ ବାନ୍ଧି ଆଣିଥିଲେ ସେଠାରେ ସେହି ପ୍ରସ୍ତର ବେଦୀ ଉପରେ ଶାବକଟି ସହାୟତା ଅବସ୍ଥାରେ ପଡି ରହିଥିଲା ସେହି ଲତା ରଶ୍ମିଟିକୁ ସେ ପଛକୁ ଟାଣି ଧରିଥିଲେ ଖଣ୍ଡିଏ ତୀକ୍ଷ୍ଣ ପଥରରେ ସେ ତାର ଗଳାଟିକୁ କାଟିଥିଲେ ତତ୍ପରେ ତାହା ରକ୍ତରେ ଜୁଡୁବୁଡୁ ହୋଇ ପଡିଥିଲା ପୁଣି ମରିଯାଇଥିଲା ଆଉ ରକ୍ତ ଝରଝର ହୋଇ ପ୍ରବାହିତ ହେବାକୁ ଲାଗିଥିଲା ଧଳା ରଙ୍ଗର ସେ ପଥରଟି ରକ୍ତରେ ରକ୍ତମୟ ହୋଇ ଉଠିଥିଲା ସେହି ସ୍ଥାନରେ ହେବଲ କାଲବାରୀକୁ ପରିଚିତ କରାଇଥିଲେ ପରମେଶ୍ୱରଙ୍କ ମେଷ ଶାବକ ଜଗତର ପତ୍ନାବଧିରୁ ଯେତେବେଳେ ବହିର୍କୃତ ହୋଇଥିଲେ ସେ ପାପୀମାନଙ୍କ ପରାଧର ସ୍ଥାନଟିକୁ ଗ୍ରହଣ କରିବାକୁ ଆସିଥିଲେ, ତତ୍ପରେ ଚକଟା ଯାଇଥିଲେ, ଆଉ କ୍ଷତ ବିକ୍ଷତ ହୋଇଥିଲେ, ତତ୍ପରେ ପରିହାସ କରାଯାଇଥିଲେ, ପୁଣି ଥଟ୍ଟରେ ଉଡ଼ା ଯାଇଥିଲେ, ପୁଣି ଏପରି ଭୟାନକ ମୃତ୍ୟୁରେ ମୃତ୍ୟୁବରଣ କରିଥିଲେ ଯାହାକୁ ସ୍ୱୟଂରୁ ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କୌଣସି ସୁସ୍ଥ ମନୁଷ୍ୟ ଭୋଗୀ ନଥିଲେ। ପୁଣି ତାଙ୍କ ରକ୍ତାକ୍ତ କେଶଗୁଚ୍ଛ ତାଙ୍କର କାନ୍ଧ ଦ୍ୱୟକୁ ତଳକୁ ଝୁଲୁଥିଲା, ଝରଝର ହୋଇ ରକ୍ତର ଟୋପା ଭୂମିରେ ପଡୁଥିଲା, ଆଉ ପାପର ସେଇ କସରଟି ଯେ କେତେ ଦାରୁଣ ଥିଲା ତାହାକୁ ପରିଚିତ କରୁଥିଲା। ପାପମୟ ଏକ ଜୀବନରୁ ମନୁଷ୍ୟ ଜାତିକୁ ମୁକ୍ତ କରିବାକୁ ସେ ଯେତେବେଳେ ମନସ୍ଥ କରିଥିଲେ ସେତେବେଳେ ଏହା ପ୍ରକାଶିତ ହୋଇଥିଲା। କେହି ଜଣେ ଅନ୍ୟ ବ୍ୟକ୍ତି ସେ ପ୍ରକାର ଜଘନ୍ୟ ମୃତ୍ୟୁକୁ ଆଦୌ ମୃତ୍ୟୁବରଣ କରିନଥିଲେ, କେହି ଜଣେ ଅନ୍ୟ ବ୍ୟକ୍ତି ସେପରି ଧରଣର ମୃତ୍ୟୁକୁ ସହି ନଥିଲେ। ଏପରି କଥିତ ହୋଇଅଛି ସେମାନେ ତାଙ୍କର ବକ୍ଷ୍ୟସ୍ଥଳକୁ ବର୍ଷାଳ ଯେତେବେଳେ ବିଧିଥିଲେ ସେତେବେଳେ ରକ୍ତ ଆଉ ଜଳ ନିର୍ଗତ ହୋଇଥିଲା। କିଛି ଦିନ ପୂର୍ବର କଥା, ଏ ବିଷୟ ପରେ ମୁଁ ଜଣେ ଏକ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରୁଥିଲି। ପୁଣି ସେ ବ୍ୟକ୍ତି ଜଣକ ଜଣେ ବୈଜ୍ଞାନିକ ଥିଲେ, ଯିଏକି କହିଥିଲେ ସେପରି ସମ୍ଭବ ହେଲା ପରି କେବଳ ଏକମାତ୍ର ପନ୍ଥା ରହିଛି, ତାହା ଏ ନିମନ୍ତେ ନୁହେଁ ଯେ ସେ ରୋମିଓ ମାନଙ୍କ ବର୍ଷାଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ କିମ୍ବା ପ୍ରଚୁର ରକ୍ତ ପ୍ରବାହିତ ହେବା ଯୋଗୁଁ ସେ ମୃତ୍ୟୁବରଣ କରିଥିଲେ ସେପରି ମଧ୍ୟ ନୁହେଁ, ଯେହେତୁ ତାଙ୍କ ଶରୀର ମଧ୍ୟରେ ତଥାପି ରକ୍ତର ଅବଶେଷ ରହିଥିଲା। ଯେଉଁ କାରଣ ବଶତଃ ସେ ମୃତ୍ୟୁଭୋଗ କଲେ ତାହା ଯେ ରୋମିଓ ମାନଙ୍କ ବର୍ଷାଘାତ ଯୋଗୁଁ କିମ୍ବା ତାଙ୍କର ହସ୍ତଦେହରେ ପ୍ରକାଘାତ ଯୋଗୁଁ କିମ୍ବା ତାଙ୍କ ମୁଣ୍ଡରେ କଣ୍ଟା ମୁକୁଟକୁ ସେମାନେ ପିନ୍ଧାଇ ଦେଇଥିବାରୁ ସେପରି ହୋଇଥିଲା ତାହା ଆଦୌ ନୁହେଁ, ମାତ୍ର ତାହା ଏ ନିମନ୍ତେ ସେ ଦାରୁଣ ଦୁଃଖ ଯୋଗୁଁ ମୃତ୍ୟୁବରଣ କରିଥିଲେ। ଯେହେତୁ ସେ ଆପଣ ଲୋକମାନଙ୍କ ନିକଟକୁ ଆସିଥିଲେ, ପୁଣି ତାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ, ସେ ତ ଅତି ବ୍ୟଥିତ ହୃଦୟରେ ମୃତ୍ୟୁବରଣ କରିଥିଲେ। ଯେତେବେଳେ କି ସେହି ସମୟରେ ସୃଷ୍ଟ ପ୍ରାଣୀମାନଙ୍କୁ ଯେଉଁମାନଙ୍କ ଉଦ୍ଧାର ନିମନ୍ତେ ତାଙ୍କୁ ମୃତ୍ୟୁବରଣ କରିବାକୁ ପଡିବ ବୋଲି ସେ ଜାଣିଥିଲେ, ସେମାନେ ତାଙ୍କରି ମୁଖ ଉପରେ ଛେପ ପକାଉଥିଲେ, ପୁଣି ସେହି ମନୁଷ୍ୟମାନଙ୍କ ଦ୍ୱାରା ସେ ଅସ୍ୱୀକୃତ ହୋଇଥିଲେ। ଏହି ଘଟଣାଟି ଘଟିବାର ପ୍ରାୟ 800 ବର୍ଷ ପୂର୍ବେ ସେହି ସମାନ ଭାବରେ ଦାଉଦ ଚିତ୍କାର କରି ଉଠିଥିଲେ, ଯେଉଁ ଭାବରେ ସେ କାଲବରୀ ଉପରେ ଚିତ୍କାର କରି ଉଠିଥିଲେ, ହେ ମୋର ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ? ପାପ ତାହା କିପରି ଭୟାନକ ଦୃଶ୍ୟକୁ ପ୍ରକୃତରେ ପ୍ରସ୍ତୁତ କରିଥାଏ, ଏହା ଈଶ୍ୱରଙ୍କ ଠାରୁ ମନୁଷ୍ୟକୁ ପୃଥକ କରିଦିଏ। ପୁଣି ସେ ତ ପାପର ନିମିତ୍ତ ବଳିଦାନଟି ଥିଲେ, ଯାହାଙ୍କୁ ଆମମାନଙ୍କ ସକଳ ପାପର ନିମନ୍ତେ ଉତ୍ସର୍ଗୀକୃତ ହେବାକୁ ପଡିଥିଲା। ପୁଣି ସେ ଈଶ୍ୱରଙ୍କ ଉପସ୍ଥିତିରୁ ପୃଥକୀକୃତ ହୋଇଥିଲେ, ପାପ ହିଁ ତାଙ୍କୁ ପୃଥକ କରିଥିଲା। ଆମ୍ଭମାନଙ୍କର ସକଳ ପାପକୁ ଈଶ୍ୱର ତାଙ୍କ ଉପରେ ଲଦି ଦେଇଥିଲେ, ତତ୍ପରେ ସେ ଈଶ୍ୱରଙ୍କ ଠାରୁ ଦୂରେଇ ଯାଇଥିଲେ, ଆଉ ସେହି କାରଣ ସେ ଚିତ୍କାର କରିଥିଲେ, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ? ପୁଣି ସେ ଯେହେତୁ ପରିତ୍ୟକ୍ତ ହେଲେ ଆଉ ସେହି ସ୍ଥାନକୁ ଗ୍ରହଣ କଲେ, ପୁଣି ଆପଣଙ୍କ ସନ୍ତାନଗଣଙ୍କୁ ଦେଖାଇଲେ ଯେ ସେମାନଙ୍କର ତ୍ରାଣକର୍ତ୍ତା ହେବା ଉଦ୍ଦେଶ୍ୟରେ ସେ ଆସିଥିଲେ, ପୁଣି ସେମାନଙ୍କ ପାଇଁ ଜୀବନ ଉତ୍ସର୍ଗ କରିବାକୁ ବଦ୍ଧ ସଂକଳ୍ପ ଥିଲେ, ଏହା ସତ୍ତ୍ୱେ ସେମାନେ ତାଙ୍କୁ ଅସ୍ୱୀକାର କଲେ। ପୁଣି ଏହା ତାଙ୍କୁ ଏପରି ଦୁଃଖିତ କରି ପକାଇଲା ଯେ ପରିଶେଷରେ ସେ ନିରାଶ ହୋଇପଡିଥିଲେ, ଆଉ ରକ୍ତ ଓ ଜଳ ପୁଣି ତାଙ୍କ ଶରୀରର ରାସାୟନିକ ତତ୍ତ୍ୱଟି ତହିଁରୁ ପୃଥକ ହୋଇଥିଲା। ତାହା ଯେ କିପରି ଧରଣର ଏକ ଯୋଜନା ଥିଲା ସେ କଥାକୁ ଜଣେ ମନୁଷ୍ୟ ଅତି ସହଜରେ ଆଦୌ ବୁଝିବ ନାହିଁ, ତାହା ହିଁ ସେହି କାରଣଟି ଥିଲା ଯଦ୍ୱାରା କେହି ଜଣେ ସାଧାରଣ ମନୁଷ୍ୟ ସେପରି ଧରଣର ଏକ ମୃତ୍ୟୁକୁ କଦାପି ଭୋଗ କରିପାରି ନଥିଲେ। ଆପଣ ଯେ କେତେ ଜଘନ୍ୟ ରୂପେ କ୍ଷତବିକ୍ଷତ ହୋଇପାରିଥିଲେ, ହୋଇପାରେ ତାହା ଆପଣଙ୍କ ପାଦ ଦୁଇଟିକୁ ହରି କାଠରେ ବାନ୍ଧି ପକାଇଥିଲା, କିମ୍ବା ଛୋଟ ଛୋଟ ଖଣ୍ଡରେ କରତ ଦ୍ୱାରା ଆପଣଙ୍କ ଶରୀରକୁ ଚିରା ଯାଇଥିଲା, ଛୋଟ ଛୋଟ ଖଣ୍ଡ କରି ଆପଣଙ୍କୁ ଅଗ୍ନିରେ ଦଗ୍ଧ କରାଯାଇଥିଲା, ତଥାପି ସେପରି ଧରଣର ମୃତ୍ୟୁକୁ ଆପଣ ଆଦୌ ବରଣ କରିନଥିଲେ, ଯେହେତୁ ଆପଣଙ୍କ ମୃତ୍ୟୁର ଚିତ୍ରଣଟି ସେପରି ଧରଣର ଏକ ଭୟାନକ ଦୃଶ୍ୟ ହୋଇନଥିଲା। ତାଙ୍କୁ ଈଶ୍ୱରଙ୍କ ତୁଲ୍ୟ ହେବାକୁ ଥିଲା, ତାଙ୍କୁ ମନୁଷ୍ୟଠାରୁ ଅଧିକ ଶ୍ରେଷ୍ଠ ହେବାକୁ ଥିଲା, ଜଗତ ପାଇଁ ସେପରି ଅସହ୍ୟ ଦୁଃଖକୁ ବରଣ କରିବାକୁ ଥିଲା ଯଦ୍ୱାରା ତାଙ୍କ ଶରୀରରେ ରାସାୟନିକ ପ୍ରକ୍ରିୟାଟିର ପ୍ରତିକ୍ରିୟା ସମ୍ଭବ ହୋଇପାରିଥିଲା, ଯାହାକି ଆପଣଙ୍କ ମଧ୍ୟରେ ଆଦୌ ସମ୍ଭବ ହୋଇନପାରେ। ଆପଣ ତ ସେପରି ଭାବରେ ଆଦୌ କଷ୍ଟ ସହି ନ ପାରନ୍ତି, ସେପରି ଧରଣର ଦୁଃଖକୁ ସହିବା ପାଇଁ ଆପଣଙ୍କଠାରେ କୌଣସି ବ୍ୟବସ୍ଥା ସୁଦ୍ଧା ରହିନାହିଁ, ପ୍ରତିକ୍ରିୟା ନାହିଁ। ସେହି ହେତୁରୁ କେବଳ ଜଣେ ବ୍ୟକ୍ତି ସେପରି କରିପାରନ୍ତି, ପୁଣି ସେ ଏହାକୁ ସଫଳ ମଧ୍ୟ କରି ତଦ୍ରୂପ ସହନ କରିଥିଲେ। ସେପରି ଧରଣର ଦୁଃଖକୁ ସହିବା ପାଇଁ ଆପଣଙ୍କଠାରେ କୌଣସି ବ୍ୟବସ୍ଥା ସୁଦ୍ଧା ରହିନାହିଁ, ପ୍ରତିକ୍ରିୟାର ବ୍ୟବସ୍ଥା ଆଦୌ ନାହିଁ। ସେହି ହେତୁରୁ କେବଳ ଜଣେ ବ୍ୟକ୍ତି ସେପରି କରିପାରନ୍ତି, ପୁଣି ସେ ତାହାକୁ ସଫଳ ମଧ୍ୟ କରିଥିଲେ ଆଉ ସହନ କରିଥିଲେ। ସେହି ସ୍ଥାନରେ ଝୁଲୁଅଛନ୍ତି ପ୍ରେମ କରିବାକୁ ଆଉ ଉତ୍ତମ କର୍ମ କରିବା ବିନୁ ଯେଉଁ ବହୁମୂଲ୍ୟ ଜୀବନଟି ଅନ୍ୟ କିଛି ବିଷୟକୁ ଜାଣିନଥିଲେ, ସେହି ସ୍ଥାନରେ ସେ ସ୍ୱର୍ଗ ଆଉ ପୃଥିବୀର ମଧ୍ୟରେ ଥାଇ ଝୁଲୁଥିଲେ, ନିର୍ବସ୍ତ୍ର ହୋଇ ଲଜ୍ଜିତ କରାଯାଇ ସେଠାରେ ଉର୍ଦ୍ଧକୁ ଉଠାଯାଇଥିଲେ, ନିର୍ବସ୍ତ୍ର କରାଯାଇଥିଲେ। ଆପଣମାନେ କିପରି ଅନୁଭବ କରିପାରିଥାନ୍ତେ ସେ କଥାକୁ ବିଚାର କରନ୍ତୁ। ଈଶ୍ୱର ଯେ ପ୍ରକାରେ ଲଜ୍ଜାକୁ ସହନ କରିଥିଲେ, ସେ ପ୍ରକାର ଲଜ୍ଜାକୁ ଆପଣ ଆଦୌ ବୁଝି ନ ପାରନ୍ତି। ଯେତେବେଳେ ସେହି ସ୍ଥାନ ସେ ଝୁଲୁଥିଲେ, ସେମାନେ ତାଙ୍କ ଚତୁଃପାର୍ଶ୍ୱକୁ ଯେପରି କୌଣସି ଏକ ବସ୍ତୁରେ ମଣ୍ଡଳାକୃତିକୁ କରି ରଖିଛନ୍ତି, ତଦ୍ୱାରା ସେମାନେ ଯେ କୃଷାର୍ପଣର ବିଷୟ ଅତି ସାଧାରଣ ଘଟଣା କରି ପ୍ରସ୍ତୁତ କରିଛନ୍ତି, ସେ କଥାକୁ ମୁଁ ଜାଣେ। ତଥାପି ସେମାନେ ତାହାଙ୍କୁ ସେପରି ସ୍ମରଣ କରିନଥିଲେ, ଯେହେତୁ ତାହାକୁ ଜଣେ ଚିତ୍ରକାରିତା ସେହି ସ୍ଥାନ ଯେପରି ଭାବରେ ଅଙ୍କନ କରି ପ୍ରସ୍ତୁତ କରିଥିଲେ। ସେମାନେ ତାଙ୍କ ଶରୀରରୁ ବସ୍ତ୍ର କାଢି ପକାଇଥିଲେ, ସେ ଏକ ଚୋଘାକୁ ପିନ୍ଧିଥିଲେ, ଆଉ ସେମାନେ ସେହି ଚୋଘାଟିକୁ ତାଙ୍କ ଶରୀରରୁ କାଢି ପକାଇଥିଲେ, ପୁଣି ତାହା ପାଇଁ ଗୁଲିବାନ୍ତ କରିଥିଲେ। ସେ ସର୍ବୋତ ଭାବେ ଲଜ୍ଜିତ କରାଯାଇଥିଲେ, ତଥାପି ପରମେଶ୍ୱର ହୋଇଥିବା ପ୍ରମାଣେ ତାଙ୍କୁ ସହିବାକୁ ପଡିଥିଲା, ଆଉ ପାପୀମାନେ ତାଙ୍କ ମୁଖକୁ ଛେପ ପକାଇଥିଲେ। ଏହା ସତ୍ତ୍ୱେ ଅନୁଗ୍ରହର ଗଭୀରତାରେ ଥାଇ ତାଙ୍କୁ ସାଧାରଣ ଜନତାର ସମ୍ମୁଖରେ ମୃତ୍ୟୁବରଣ କରିବାକୁ ପଡିଥିଲା, ନିର୍ବସ୍ତ୍ର ହେବାକୁ ପଡିଥିଲା। ସେପରି ଧରଣ ଏକ ପ୍ରଭାବ ତାହାଙ୍କ ଉପରେ ତାବତ୍ ପକାଇଥିଲା, ଯାବତ୍ ଜଳ ଓ ରକ୍ତକୁ ତାହା ପୃଥକ କରିନଥିଲା। ଚକିତ ହେବାର କୌଣସି କାରଣ ନାହିଁ। କବି ଏହାକୁ ଅତି ସୁନ୍ଦର ଭାବରେ ବ୍ୟକ୍ତ କରିଥିଲେ, ଯେତେବେଳେ ସେ ଏହାକୁ ଭାଷାର ରୂପକୁ ଦେଇ ସେପରି ବିଷୟକୁ ପ୍ରକାଶ କରିଥିଲେ। ତିମିରାଚ୍ଛନ୍ନ ଆକାଶ ପୁଣି ଖଣ୍ଡ ବିଖଣ୍ଡିତ ପ୍ରସ୍ତୁତ ଗୁଡାକ ମଧ୍ୟରେ ମୋର ତ୍ରାଣକର୍ତ୍ତା ମୁଣ୍ଡ ଝୁଲାଇ ମୃତ୍ୟୁଭୋଗ କଲେ, ତଥାପି ଉନ୍ମୁକ୍ତ ପର୍ଦ୍ଦାଟି ପଥ ଉନ୍ମୋଚନ କଲା ସ୍ୱର୍ଗୀୟ ସକଳ ଆନନ୍ଦ ପୁଣି ଚିରଦିନ ପାଇଁ। ନିଶ୍ଚିତ ରୂପେ ତାହା ତାଙ୍କୁ ଏହାକୁ ଅବଶ୍ୟ କରିବାକୁ ଥିଲା। ପରମେଶ୍ୱର ଆଉ ମନୁଷ୍ୟ ମଧ୍ୟରେ ବିଚ୍ଛେଦ ପର୍ଦ୍ଦାଟି ଝୁଲୁଥିଲା, ପୁଣି ବିଚ୍ଛେଦ ବସ୍ତ୍ର ଉତ୍ପାଦନଟି ସ୍ୱର୍ଗର ସକଳ ଆନନ୍ଦ ପୁଣି ଅନନ୍ତ ଜୀବନର ପଥଟିକୁ ଖୋଲି ଦେଇଥିଲା। କାଲବରୀ କୌଣସି ବିଶେଷ ବିଷୟର ଅର୍ଥକୁ ପରିଚିତ କରାଏ, ଆମମାନେ ପ୍ରକାଶ କରିପାରିବା ଠାରୁ ଅଧିକ କିଛି ଗୁଣ ଅର୍ଥକୁ ପରିଚିତ କରାଏ। ନିଶ୍ଚୟ ଜୀବିତ ଥାଇ ସେ ମୋତେ ସ୍ନେହ କଲେ, ମରି ସେ ମୋତେ ତାରିଲେ, କବରସ୍ଥ ହୋଇ ମୋର ସକଳ ପାପକୁ ସେ ଦୂରେଇ ଦେଲେ। ଏତେବେଳେ ତାହା ଦଣ୍ଡିତ ହୋଇସାରିଛି, ପାପର ଆଉ କୌଣସି ପ୍ରକାରେ ଅଧିକାର ଶକ୍ତି ନାହିଁ। କ୍ରୁଶ ଉପରେ ସେ ତାହା ସମାପ୍ତ ହେଲା ଏପରି କହି ଯେତେବେଳେ ଚିତ୍କାର କଲେ, ପାପର ବିନାଶ ଘଟିଲା। ଏହା ବର୍ତ୍ତମାନ ମୃତ ଅଟେ, ଏହା ସମୂଳେ ଲୋପ ପାଇଛି, ଏହା ଦୂରେଇ ଯାଇଛି, ଏହା ତ ଶକ୍ତିହୀନ ଅଟେ, ଏହା ତ ଜୀବନ ଶୂନ୍ୟ ଅଟେ। ହେ ଜନସମୂହ, ଏ ବିଷୟରେ ଚିନ୍ତା କରି ଦେଖନ୍ତୁ, ସେହି ପାପଟି ମନୁଷ୍ୟ ଜାତିର ଶତ୍ରୁଟି ତାହା ମୃତ ପୁଣି ନିଷ୍ପ୍ରାଣ ଅଟେ, ଏହା କୌଣସି ପ୍ରକାରର ପ୍ରଭାବ ଆଉ ନାହିଁ। ଏହା କରି ନ ପାରେ ସୂର୍ଯ୍ୟ ଆପଣା ତେଜକୁ ଯେ ନିସ୍ତେଜ କରିଥିଲା, ସେଥିରେ ଚକିତ ହେବାର କୌଣସି କାରଣ ନାହିଁ। ତାରା ଗୁଡାକ ଆଉ ପ୍ରକାଶ ଦେଲେ ନାହିଁ, ସମସ୍ତ ଜଗତଟି ଅନ୍ଧକାରମୟ ହୋଇଗଲା, ଏହି ସମସ୍ତେ ଉଦ୍ଧାର ପାଇଗଲେ। ସୂର୍ଯ୍ୟ ଆପଣା ତେଜକୁ ଯେ ନିସ୍ତେଜ କରି ପକାଇଥିଲା, ସେଥିରେ ଚକିତ ହେବାର କୌଣସି କାରଣ ନାହିଁ। ତାରା ଗୁଡାକ ଆଉ ପ୍ରକାଶ ଦେଲେ ନାହିଁ, ସମସ୍ତ ଜଗତଟି ଅନ୍ଧକାରମୟ ହୋଇଗଲା, ଏହି ସମସ୍ତେ ଉଦ୍ଧାର ପାଇଗଲେ। ଏତେବେଳେ ତାହା ମୃତ, ତାହା ସମାଧିସ୍ଥ, ତାହା ନିର୍ଜୀବ ଅଟେ, ଏଥିରେ ଜୀବନର କୌଣସି ସତ୍ତା ଆଦୌ ନାହିଁ। ତେବେ ତ ଏହା ସୁନିଶ୍ଚିତ ରୂପେ ସମାଧିସ୍ଥ ହୋଇସାରିଛି। କଣ କବରସ୍ଥ ହୋଇଥିଲା? ଈଶ୍ୱରଙ୍କ ଶରୀରଟି କବରସ୍ଥ ହୋଇଥିଲା, ଯେହେତୁ ଏହା ପାପର ନିମିତ୍ତ ବଳିଦାନ ଥିଲା। ଏହା ଦଗ୍ଧୀଭୂତ ହୋଇଥିବା ମେଷ ଶାବକ ଥିଲେ, ଏହା ସକଳ ପ୍ରକାରର ଅପରାଧର ବନ୍ଧିରେ ଦଗ୍ଧ କରାଯାଇଥିଲେ। ସେହି ନିଷ୍ପାପ ଯୁବା ମେଷ ଯିଏ ପାପ ବୋଲି କିଛି ଜାଣିନଥିଲେ, ସେହି ପରମେଶ୍ୱର ଯିଏକି ପବିତ୍ର ବ୍ୟକ୍ତି ଥିଲେ, ତାଙ୍କର ଜୀବନଟି ଉତ୍ସର୍ଗୀକୃତ ହୋଇଥିଲା, ପୁଣି ପାପର ବଳିଦାନ ସ୍ୱରୂପେ ସେହି ସ୍ଥାନରେ ଝୁଲି ରହିଥିଲା। କବରସ୍ଥ ହୋଇ ମୋର ସକଳ ପାପକୁ ସେ ହରିନେଲେ, ବହୁ ଦୂରକୁ ଦୂରେଇ ଦେଲେ, ତାଙ୍କୁ ଅବଶ୍ୟ ସମାଧିସ୍ଥ ହେବାକୁ ଥିଲା। ସେହି ଶରୀରଟି ପାପର ବଳିଦାନଟିକୁ ନିଶ୍ଚିତ ରୂପେ କବରସ୍ଥ ହେବାକୁ ଥିଲା। ସେହି କାରଣ ନିମିତ୍ତ କିଛି କ୍ଷଣ ଉତ୍ତାରେ ଅନେକ ଜଣଙ୍କ ପରେ ଜଣେ ଏହି କୁଣ୍ଡଟି ନିକଟକୁ ଅଗ୍ରସର ହେବେ, ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜ ହେବାକୁ ଆଗେଇ ଆସିବେ। କାହିଁକି? ଯେହେତୁ କୌଣସି ବିଶେଷ ବିଷୟ ସଂଘଟିତ ହୋଇଥିଲା, ସେହି ପ୍ରାଣଟି ଯାହାକି ସେହି ଶରୀରରୁ ନିର୍ଗତ ହେଲା ତାହା ଯେତେବେଳେ ସମାପ୍ତ ହେଲା ଏପରି କହି ଚିତ୍କାର କରିଥିଲେ, ସେତେବେଳେ ଆମମାନଙ୍କ ଶରୀର ମଧ୍ୟସ୍ଥିତ ସକଳ ପାପକୁ ତଦ୍ୱାରା ଦଣ୍ଡିତ କରିଛନ୍ତି। ପୁଣି ଆମମାନଙ୍କୁ ଅବଶ୍ୟ କବରସ୍ଥ ହେବାକୁ ଅଛି, ଯେପରିକି ତାହା ଆଦୌ ସ୍ମରଣକୁ ଆସିବ ନାହିଁ, ତାହା ଯେ ଏପରି ସେଥିପାଇଁ ମୁଁ ଆନନ୍ଦିତ। କୌଣସି ବସ୍ତୁ ଯେତେବେଳେ କବରସ୍ଥ ହୋଇଛି, ତାହା ଲୁକ୍କାୟିତ ହୋଇଛି, ତାହା ଚକ୍ଷୁର ଦୃଷ୍ଟିକୋଣରୁ ଗୁପ୍ତ ହୋଇ ରହିଛି, ଆଉ ସମାଧିସ୍ଥ ହୋଇ ମୋର ସକଳ ପାପକୁ ବହୁ ଦୂରକୁ ଦୂରେଇ ଦେଲେ। ଆମ୍ଭମାନଙ୍କର ସକଳ ପାପକୁ ଈଶ୍ୱର ଆଉ ସ୍ମରଣ କରନ୍ତି ନାହିଁ, ଯେହେତୁ ସେଗୁଡ଼ାକ ସମାଧିସ୍ଥ ହୋଇସାରିଛି। ସେଗୁଡ଼ାକ କେଉଁ ସ୍ଥାନରେ କବରସ୍ଥ ହୋଇଛି? କ୍ଷମାଦାନର ସାଗର ମଧ୍ୟରେ ସମାଧିସ୍ଥ ହୋଇଛି। କ୍ଷମାଦାନର ଅତଳ ସାଗର ବିଷୟକୁ ଟିକେ ଚିନ୍ତା କରନ୍ତୁ। ପରମେଶ୍ୱର ସେଗୁଡ଼ାକୁ ଆଦୌ ସ୍ମରଣ କରିପାରନ୍ତି ନାହିଁ, ଯେହେତୁ ସେଗୁଡ଼ାକ ମୃତ ଓ ସମାଧିସ୍ଥ ଅଟନ୍ତି। ଏପରିକି ସେଗୁଡ଼ାକ କଦାପି ସ୍ମରିତ ହୋଇପାରନ୍ତି ନାହିଁ, ସେଗୁଡ଼ାକ ଈଶ୍ୱରଙ୍କ ସ୍ମରଣରୁ ବିସ୍ମୃତ ଅଟନ୍ତି। ଏହି କବର ପ୍ରାପ୍ତିର ବିଷୟରେ ସେ ପରିବର୍ତ୍ତ ଥିଲେ। ସେ ତ ପୁରାତନ ନିୟମର ପ୍ରତିନିଧିତ୍ୱ କରୁଥିଲେ। ସେମାନେ ଉଭୟଟିକୁ ଲାଭ କରିଥିଲେ। ପବିତ୍ର ସ୍ଥାନକୁ ପରିଷ୍କାର କରିବା ଉପଲକ୍ଷେ ସେମାନେ ପାପର ବଳିଦାନଟିକୁ ଲାଭ କରିଥିଲେ। ଆଉ ପାପର ସେ ବଳିଦାନଟି ଏପରି ଥିଲା, ସେମାନେ ଦୁଇଟି ନିର୍ଦ୍ଦୋଷ ଛାଗକୁ ନେଉଥିଲେ, ତତ୍ପରେ ଗୋଟିଏ ଛାଗକୁ ବଳିଦାନ କରାଯାଉଥିଲା, ପୁଣି ଅନ୍ୟ ଛାଗଟି ସେ ମୃତ ଛାଗଟି ଉପରେ ଯେ ସକଳ ପାପକୁ ଲଦି ଦିଆଯାଉଥିଲା ସେଗୁଡ଼ିକୁ ଏହି ଜୀବିତ ଛାଗଟି ଉପରେ ନ୍ୟସ୍ତ କରାଯାଉଥିଲା। ଏହାକୁ ମନେ ପକାନ୍ତୁ, ଯୀଶୁ ଏକ ମେଷ ଶାବକ ଥିଲେ, ସେ ମେଷ ଛୁଆଟିଏ ଥିଲେ, ମାତ୍ର ଏହି କ୍ଷେତ୍ରରେ ସେ ଏକ ଛାଗ ହୋଇଥିଲେ। ସେ ଧାର୍ମିକ ଥିଲେ, ଯେହେତୁ ସେ ପରମେଶ୍ୱର ଥିଲେ। ସେ ମେଷ ଥିଲେ, ମାତ୍ର ସେ ଛାଗଟିଏ ହୋଇଥିଲେ, ପାପ ସ୍ୱରୂପ ହୋଇଥିଲେ, ଯେପରିକି ଏକ ମେଷରୁ ଏକ ଛାଗରେ ପରିବର୍ତ୍ତିତ ହୋଇ ସେ ମୋହର ଆଉ ଆପଣମାନଙ୍କର ପାପର ପ୍ରାୟଶ୍ଚିତ ସ୍ୱରୂପ ହୋଇପାରନ୍ତି। ପୁଣି ଯୀଶୁଖ୍ରୀଷ୍ଟ ଉଭୟ ପଶୁଙ୍କୁ ଦୁଇଟି ଯାକ ଛାଗକୁ ପ୍ରତିନିଧିତ୍ୱ କରୁଥିଲେ। ଯେହେତୁ ପ୍ରଥମଟିରେ ସେ ମୃତ୍ୟୁଭୋଗ କଲେ, ସେ ପ୍ରାୟଶ୍ଚିତ ସ୍ୱରୂପ ହୋଇ ମୃତ୍ୟୁବରଣ କଲେ, ଆଉ ଦ୍ୱିତୀୟଟି ବହିକୃତ ହୋଇଥିବା ପଶୁଟିର ଉପରୁ ସକଳ ପ୍ରକାରର ପାପକୁ ଦୋଷ ଦୋଷୀକୃତ ହୋଇଥିବା ଛାଗଟିର ଉପରେ ନ୍ୟସ୍ତ କରାଗଲା। ପୁଣି ଦୋଷୀକୃତ ଏହି ଛାଗଟି ଲୋକମାନଙ୍କ ସକଳ ପାପକୁ ବହିଗଲା। ପୁଣି ସୁଦୂରବର୍ତ୍ତୀ ଅରଣ୍ୟ ମଧ୍ୟକୁ ଚାଲିଗଲା, ଲୋକମାନଙ୍କ ସକଳ ପାପକୁ ବହିଗଲା ନିମନ୍ତେ ସେପରି ହୋଇଥିଲା। ଏହା କିପରି ଧରଣର ଏକ ବିଷୟ ଥିଲା? ଏହା ତ ଆମମାନଙ୍କ ପ୍ରଭୁ ଯୀଶୁଙ୍କର ମୃତ୍ୟୁ ଆଉ କବର ପ୍ରାପ୍ତିର ନିଦର୍ଶନ ସୂଚକ ଥିଲା। ମୃତ୍ୟୁ ଭୋଗର ଉଦ୍ଦେଶ୍ୟ ଥିଲା, ଜୀବିତ ଥାଇ ସେ ମୋତେ ପ୍ରେମ କଲେ, ପରି ମରି ସେ ମୋତେ ଉଦ୍ଧାର କଲେ, ସମାଧିସ୍ଥ ହୋଇ ସେ ମୋର ସକଳ ପାପକୁ ବହୁ ଦୂରକୁ ଘେନିଗଲେ। ସେ ଆପଣାରୁ ଲୋକମାନଙ୍କ ସକଳ ପାପକୁ ବହି ନେଲେ, ଆଉ ସେଗୁଡ଼ିକୁ ନରକର ସବୁଠାରୁ ଗଭୀର ସ୍ଥାନକୁ ବହି ନେଇ ସେଗୁଡ଼ାକୁ ସେଠାରେ ସମାଧିସ୍ଥ କଲେ। ସେ ତ ପାପର ବଳିଦାନଟି ଥିଲେ, ସେ ମନୁଷ୍ୟ ଜାତିର ସକଳ ପାପକୁ ବହନ କଲେ, ସେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଆହୁରି ମଧ୍ୟ ତାଙ୍କ ଉପରେ ସକଳ ପାପକୁ ଲଦାଗଲା। ପୁଣି ସେ ଆମମାନଙ୍କ ସକଳ ପାପକୁ ବହୁ ଦୂରକୁ ବହି ନେଲେ, ଏତେ ଦୂରକୁ ବହି ନେଲେ ଯେ ଈଶ୍ୱର ସେଗୁଡ଼ାକୁ ଆଉ କଦାପି ମନେ ପକାଇ ପାରନ୍ତି ନାହିଁ। ଏହା ଉପରେ ବିଚାର କରି ଦେଖନ୍ତୁ। ଆହେ ମଣ୍ଡଳୀ, ଯେପରି ଜଣେ ଉଦ୍ଧାରକର୍ତ୍ତାଙ୍କ ନିମନ୍ତେ ହାଲେଲୁୟା କହି ଚିତ୍କାର ଉଠନ୍ତା, ସେପରି ଚିତ୍କାର ଯଦି କରିପାରନ୍ତା। ଆମ୍ଭମାନଙ୍କର ସକଳ ପାପ ଯେ କେବଳ କ୍ଷମାଲାଭ କରିଛି ଏପରି ନୁହେଁ, ମାତ୍ର ଆଉ କଦାପି ଯେପରି ସ୍ମରିତ ନ ହୁଏ, ତେଣୁ ସେଗୁଡ଼ାକ କ୍ଷମାଦାନର ଅତଳ ସାଗର ମଧ୍ୟରେ ସମାଧିସ୍ଥ ହୋଇଛି, କବରସ୍ଥ ହୋଇ ସେ ଆମମାନଙ୍କ ସକଳ ପାପକୁ ବହୁ ଦୂରକୁ ଘେନିଗଲେ। ସେଗୁଡ଼ାକ ଆଉ କଦାପି ସ୍ମରିତ ହେବେ ନାହିଁ, ଯେହେତୁ ସେଗୁଡ଼ାକ ନିଶ୍ଚିହ୍ନ ହୋଇସାରିଛି, ସେଗୁଡ଼ାକ ଈଶ୍ୱରଙ୍କ ଦୃଷ୍ଟିରୁ ଦୂରୀଭୂତ ହୋଇଛି, ସେଗୁଡ଼ାକ ନିଷ୍କ୍ରିୟ ହୋଇସାରିଛି, ସେଗୁଡ଼ାକ ପରିତ୍ୟକ୍ତ ହୋଇସାରିଛି, ସେଗୁଡ଼ାକ ଦୂରେଇ ଯାଇଛି। ପରମେଶ୍ୱର ସେଗୁଡ଼ାକୁ ଆଉ କଦାପି ସ୍ମରଣରେ ଆଣନ୍ତି ନାହିଁ। କଣ ଆମମାନଙ୍କ ସକଳ ପାପ ଯେ ସ୍ମରିତ ହୁଏ ନାହିଁ, ଏ ନିମନ୍ତେ ମଣ୍ଡଳୀକୁ ନିଶ୍ଚିତ ରୂପେ ଆନନ୍ଦିତ ହେଲା କଣ ବିହିତ ନୁହେଁ? ସେଗୁଡ଼ାକୁ କ୍ଷମାର ଅତଳ ସାଗର ମଧ୍ୟରେ ନିକ୍ଷେପ କରାଯାଇଛି, କୌଣସି ପ୍ରକାର ଉତ୍ଥିପିତ ନ ହେବାକୁ ଥିବା ଦୂରବର୍ତ୍ତୀ କବର ମଧ୍ୟରେ କବରସ୍ଥ ହୋଇସାରିଛି। ସେଗୁଡ଼ାକ ଚିରଦିନ ନିମନ୍ତେ ମୃତ ଅଟନ୍ତି, ପୁଣି ସଦାକାଳ ନିମନ୍ତେ ବିସ୍ମୃତ ଅଟନ୍ତି। ସେଗୁଡ଼ାକ ଏପରି ହୋଇସାରିଛି ଯେପରିକି ଆଦୌ ପାପ କରାଯାଇ ନଥିଲା। ମୃତ୍ୟୁ ଭୋଗ କରି ସେ ମୋତେ ତାରିଲେ, କିନ୍ତୁ କବରସ୍ଥ ହୋଇ ସେ ମୋର ସକଳ ପାପକୁ ବହୁ ଦୂରକୁ ବହି ନେଲେ। ସେଗୁଡ଼ାକୁ ଏତେ ଦୂରକୁ ବହି ନେଲେ ଯେ ଅବଶେଷରେ ସେଗୁଡ଼ାକ କ୍ଷମାଦାନର ଅତଳ ସାଗର ମଧ୍ୟକୁ ଚାଲିଗଲା। ଆହେ ସେଗୁଡ଼ାକ ଯେ ଅତି ନିଶ୍ଚିତ ରୂପେ ଆମମାନଙ୍କ ମଧ୍ୟରେ ବିଶ୍ୱାସ କରାଯାଇଅଛି ତାହାକୁ ମୁଁ ଜାଣେ। ପୁଣି ସେଗୁଡ଼ାକ ନିଶ୍ଚିତ ରୂପେ ଅତି ସତ୍ୟନିଷ୍ଠ ଭରସା ଅଟେ, ସେଗୁଡ଼ାକ ପରମେଶ୍ୱରଙ୍କର ସତ୍ୟତାର ପରିଚୟ ଅଟେ। ସେହି ସବୁ ମହତ୍ ବିଷୟ ମନୁଷ୍ୟର ଭାବ ପ୍ରକାଶରୁ ଦୂରେଇ ରହିଥିଲା। ସେହିପରି ଧରଣର ବିଷୟ ଗୁଡାକ ନିମନ୍ତେ ଆମମାନେ ଆପଣମାନଙ୍କର କୃତଜ୍ଞତାକୁ ଆଦୌ ପ୍ରକାଶ କରିପାରିବା ନାହିଁ। ତଥାପି ଓହୋ, ସେ ଇଷ୍ଟର ଅବସରରେ ଉତ୍ଥାପିତ ହୋଇ ସେ ଚିରଦିନ ପାଇଁ ଧାର୍ମିକ ବୋଲି ଗଣ୍ୟ ହେଲେ। জীবিত থাই সেমতে স্নেহ কলে মরি সেমতে তারিলে কবরস্থ হয়ে সে মোর সকল পাপকু বহু দূরকু বহি নেলে তাহা সম্পূর্ণরূপে ন্যায়সঙ্গত থিলা মাত্র উত্থাপিত হয়ে সে ধার্মিক বলে গণ্য হলে উত্থাপিত হয়েথিবা সত্তাটি কোন থিলা তাহা তো পরমেশ্বরঙ্কর রসিদ থিলা অর্থাৎ মূল্যর বিলটি পরিশোধ হয়ে সারিথিবা এক প্রমাণ থিলা উত্থাপিত হয়ে সে সবুদিন পাই অক্লেশরে ন্যায় রূপে বিবেচিত হলে আহে কি প্রকার ধরনের তাহা কর্তা উত্থাপিত হয়েছিল সতে ঈশ্বর কি প্রকার কর্মকু করেছিলে কেই জনে মনুষ্য কষ্ট সই পারন্তি জনে মনুষ্য মৃত্যুবরণ করি পারন্তি জনে মনুষ্য কবরস্থ হই পারন্তি তথাপি ঈশ্বরর এই সবরু সর্বশ্রেষ্ঠ ঘটনা অটে যেহেতু ইহা পরমেশ্বর আরু অনুমোদনর ব্যবস্থা থিলা মোর ব্যবস্থাটি সফল হই সারিছি পুরি মোর সকল আবশ্যক বিষয় যাহাকি তাঙ্করি পাই রহিথিলা তা সফল হই সারিছি সে তাঙ্কু মৃত্যুরু উত্থাপিত করিথিলে তথাপি উত্থাপিত হই চিরদিন পাই অক্লেশরে ন্যায় রূপে বিবেচিত হলে তাঙ্করি পবিত্র নামটি আশিষিত হেউ ইহা যে সকল প্রকার উত্তেজনাকু পরিচিত করায় সেথিরে চকিত হবার কিছু কারণ নাহিঁ মনুষ্য হৃদয়টি যে ইহাকু ধারণ করি নপারে সেথিরে চকিত হবার কিছু নাহিঁ আহে আমমানঙ্ক বিজয় বিশ্বাস সহিত আমমানে দৃঢ়রে বিস্মিত হয়ে ঠিয়া হয়ে রহিপারু আউ কহিপারু আমমানে অক্লেশরে চিরদিন পাই ধার্মিক বলে বিচারিত হইছু যেহেতু সে মলে পুনি কবরস্থ হলে পুনি ঈশ্বর পথকালে পরমেশ্বর তাকে পুনঃস্থ উত্থাপিত কলে তৎপরে ইয়া যে গ্রহণ করাগলা তাকে ঈশ্বর দর্শাইলে যা কিছু কার্যকু সে সম্পন্ন করিলে তাকে সে গ্রহণ কলে বলে ঈশ্বর দর্শাইলে সবু কিছু বিষয় বিনা মূল্যে পরিশোধ করাগলা বর্তমান আপনারা স্বতন্ত্র হয়ে চলে যাই পারন্তি উত্থাপিত হই চিরদিন পাই সে ন্যায় রূপে বিচারিত হলে আহে কেহি জনে ব্যক্তি তাকে বুঝি পারে নাহি পুনি যেউদিন সে উত্থাপিত হলে সেই দিনটিকে আদৌ বুঝি পারন্তি নাহি তৎপরে স্বর্গদূত জনক ইয়াকে দেখিলে স্বর্গর উপরিস্থ স্বর্গরে দূতগণ ঈশ্বরঙ্ক মহিমার গীতকে গান করিলে পুনি পুলকিত হইলে যেতবেলে স্বর্গরে পুরাতন নিয়মর সাধুগণ হালেলুইয়ার জয়ধ্বনি করিলে উত্থাপিত হই সে ধারি বলি বিচারিত হলে স্বর্গ কম্পমান হলাম পৃথিবীটি কম্পমান হলাম স্বর্গলোক কম্পমান হলাম পুনি স্বর্গর স্বর্গ কম্পমান হলাম যেতবেলে সেই মহান নবটি কবররু শোনা যাইছিলা যে সে উত্থাপিত হলে উত্থাপিত হই সে চিরদিন পাই ন্যায় রূপে বিবেচিত হলে আহে কি আশ্চর্যজনক তৎপরে সেই সাধুগণ যেউমানে তাঙ্কঠারে থাই মরিথিলে এই সঙ্গীতকু গান করি পারন্তি পুনি সে যাহা কিছু কার্য করিথিলে যেতবেলে আমমানে সুদূরে সেই মহাশ্চর্য অনুগ্রহকু দেখিথাও সেতবে গীতটিকু গান করিথাও বুঝন্তি তো পরমেশ্বর মোহরটিকু অনুমোদন করিথিলে মাত্র অল্প সময় রহিলা জগত মতে আউ দেখিব নাহিঁ মাত্র তুমি মানে মতে দেখিব যেহেতু মূর্তিরু উত্থিত হেবি আউ যুগান্ত পর্যন্ত সদা সর্বদা মু তোমাঙ্ক সঙ্গে সঙ্গে থিবি পুনি ঈশ্বর যাহা কিছু কহিথিলে তাহা যে নিরাট সত্য কথা পুনি মু যাহা কিছু কহিছি তাহা যে নিরাট সত্য কথা অটে ইহা তাহার দৃঢ়ীকরণ ও সমর্থন অটে বলে যীশু কহিথিলে মু পবিত্র আত্মাঙ্ক উপরে আসিবি মু মোহর নিবাস স্থানকু তোমাঙ্ক সহিত রখিবি পুনি চিরদিন পর্যন্ত তোমাঙ্ক সহিত বাস করিবি মু পবিত্র আত্মাঙ্ক উপরে আসিবি মোর নিবাস স্থানকু তোমাঙ্ক সহিত রখিবি পুনি চিরদিন পর্যন্ত তোমাঙ্ক সহিত বাস করিবি পুনি সেই সাধুগণ যেমানে আপনমানঙ্ক হৃদয় মধ্যে সেই পুনরুত্থান আস্থাকু পোষণ করে রহিছন্তি এই গীতটিকু গান করি পারিবে তথাপি সেই নির্মল পুনি আলোকিত আলোকিত প্রভাতরে খ্রিস্টরে মরিত লোক হইবে উচ্চিত হবে পুনি তাঙ্কর পুনরুত্থান মহিমাকু অংশী হবে আর তাঙ্কর মনোনীতগণ দূর দিক বলয়ের নিবাসরে একাঠি রহিবে এক সিদ্ধ ভরসা ঈশ্বরঙ্ক মোহর সহিত এক সিদ্ধ ভরসা ঈশ্বরঙ্ক মোহর সহিত পুনি স্বয়ংরু ঈশ্বরঙ্ক দ্বারা দত্ত লিখিত নিয়মাবলী সহিত থাই যেতবে নাম ডকাযিব মু সেঠারে উপস্থিত থিবি সেমানে যে এপরি কহিছিলে সেতে চকিত হওয়ার কিছু নাহি জীবিত তাই সে মতে স্নেহ কলে মরি সে মতে তারিলে কবরস্থ হই মোর সকল পাপকু সে দূরেই দেলে উত্থাপিত হই চিরদিন পাই মুক্ত বলি কহি পরিচিত কলে আহে এক মহিমাময় দিনরে সে পুনি আসু অছন্তি সকল পাপ ক্ষমা করা যাই সারিছি এই সকল বলিদান কাল্পনিক বলি বিবেচিত হই পারি থান্তা এই সকল বলিদান অসফল বলি বিবেচিত হই পারি থান্তা ମାତ୍ର ଈଶ୍ୱର ପ୍ରତ କାଳରେ ସେ ଯେତେବେଳେ ଉତ୍ଥିତ ହେଲେ ସେ ଯେ ଏହାକୁ ସ୍ୱୀକାର କଲେ ପରମେଶ୍ୱର ତାହା ଅନୁମୋଦନ କଲେ। ମନୁଷ୍ୟ ଜାତି ହୃଦୟରେ ଏହା ଯେ ହାଲେଲୁୟାର ଗୁଞ୍ଜନକୁ ସୃଷ୍ଟି କରିପାରେ ସେଥିପାଇଁ ଚକିତ ହେବାର କୌଣସି କାରଣ ନାହିଁ। ଏହା ଯେ ସକଳ ମନୁଷ୍ୟଙ୍କୁ ମୃତ୍ୟୁର ସମ୍ମୁଖରେ ନନ୍ଦାୟମାନ କରିଥାଏ ସେଥିରେ ବିସ୍ମୟ ପ୍ରକାଶ କରିବାର କିଛି କାରଣ ନାହିଁ। ନଥିବା ବସ୍ତୁ ଥିବା ବସ୍ତୁ ପରି ଭରସା କରିବାକୁ ଲୋକମାନଙ୍କୁ ଆଗ୍ରହୀ କରିଥାଏ। ତଥାପି କାହିଁକି ଉତ୍ଥାପିତ ହୋଇ ସେ ଧାର୍ମିକ ବୋଲି ଗଣନା କରାଗଲେ ସେ ଉତ୍ଥିତ ହୋଇଅଛନ୍ତି ଏହାକୁ ଆପଣ କିପରି ଭାବେ ଜାଣନ୍ତି? କାରଣ ସ୍ୱତନ୍ତ୍ର ରୂପେ ଧାର୍ମିକ ରୂପେ ଗଣ୍ୟ ହେବା ଯୋଗୁଁ ସେ ଆମମାନଙ୍କ ହୃଦୟରେ ଉତ୍ଥାପିତ ହୋଇଅଛନ୍ତି। 40 ଦିନ ଉତ୍ତାରେ ଆପଣଙ୍କ ସନ୍ତାନମାନଙ୍କ ଗହଣରେ ଉପସ୍ଥିତ ଥାଇ ସେ ସେମାନଙ୍କ ସହିତ କଥାବାର୍ତ୍ତା ହେଉଥିବା ସମୟରେ ମାଧ୍ୟାକର୍ଷଣ ଶକ୍ତି ଆପଣଙ୍କ ଅଧିକାରକୁ ହରାଇବାରେ ଲାଗିଲା। ସକଳ କର୍ମ ସମାପ୍ତ ହେଲା। ଦଣ୍ଡ ବିହନର ମୂଲ୍ୟ ପରିଶୋଧ ହୋଇଗଲା। ଆପଣଙ୍କ ହସ୍ତରେ ସେ ରସିଦଟିକୁ ଧାରଣ କରିନେଲେ। ତାହା ଈଶ୍ୱର ଦତ୍ତ ରସିଦ ଥିଲା। ତାଙ୍କର ସନ୍ତାନଗଣ ନିମନ୍ତେ, ମଣ୍ଡଳୀ ନିମନ୍ତେ, ବିଶ୍ୱାସୀଙ୍କ ନିମନ୍ତେ ତାହା ଥିଲା। ସକଳ ପାପକୁ ପରାସ୍ତ କରାଗଲା, ପଥଟିକୁ ଉନ୍ମୁକ୍ତ କରାଗଲା। ସେ ଜଗତ ପୃଷ୍ଠରେ ସ୍ଥାନାଧିକାର କରି ଆଉ ରହି ପାରିଲା ନାହିଁ। ଏଠାରେ ଏହି ଜଗତ ପୃଷ୍ଠରେ ଆମମାନଙ୍କୁ କିଏ ଅଟକାଇ ରଖିଥାଏ? ତାହା ତ ମାଧ୍ୟାକର୍ଷଣ ଶକ୍ତି ଅଟେ। ମାଧ୍ୟାକର୍ଷଣ ଶକ୍ତିଟି ଅଧିକାରଭୁକ୍ତ ହୋଇଥାଏ। ଏହା ଆପଣଙ୍କର ପରାକ୍ରମକୁ ହରାଇ ବସିଲା। କାହିଁକି? ତେବେ ତ ଏହିସବୁର ଶେଷ ହୋଇଗଲା। କଣ ଘଟିଲା? ସେ ଜଗତରୁ ଉର୍ଦ୍ଧକୁ ଉତ୍ଥିତ ହେବାକୁ ଆରମ୍ଭ କରନ୍ତି। ତୁମମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ଏହା ତାଙ୍କର ଉଷ୍ଠାଧରର ବାକ୍ୟରୁ ଆଦେଶ ନିର୍ଗତ ହୋଇଥିଲା। ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ଯିଏ ବିଶ୍ୱାସ କରି ବାପ୍ତିତ ହୁଏ ସେ ପରିତ୍ରାଣ ପାଇବ, କିନ୍ତୁ ଯିଏ ବିଶ୍ୱାସ କରେ ସେ ଦଣ୍ଡାଜ୍ଞା ପାଇବ। ଆଉ ବିଶ୍ୱାସୀମାନଙ୍କର ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ। ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ, ପୁଣି ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ। ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ। ଯେହେତୁ ମୁଁ ଜୀବିତ ଅଟେ, ମୋ ଠାରେ ମାଧ୍ୟାକର୍ଷଣ ଶକ୍ତି ହାରିଯାଇଛି, ପାପର କୌଣସି ଅଧିକାର ଆଉ ରହିନାହିଁ। ମୁଁ ତୁମ ନିମନ୍ତେ ମୃତ୍ୟୁବରଣ କରିସାରିଛି। ପରମେଶ୍ୱର ଏହାକୁ ପ୍ରମାଣିତ କରିଅଛନ୍ତି, ପୁଣି ପୁନରୁତ୍ଥାନର ଦସ୍ତାବେଜ ସମ୍ବଳିତ ରସିଦକୁ ପ୍ରଦାନ କରିଅଛନ୍ତି। ଆଉ ମୁଁ ଯେହେତୁ ଜୀବିତ, ତୁମମାନେ ମଧ୍ୟ ଜୀବିତ ଅଟ। ଏକଦା କୌଣସି ଏକ ଦିନ ମୁଁ ପୁନଶ୍ଚ ଫେରି ଆସିବି। ଏକଦା ସେ ଆସୁଅଛନ୍ତି। ଆହେ ମହିମା ଦିନର ଅବସରରେ ତତ୍ପରେ ଜଣେ ଆଜି ମଣ୍ଡଳୀର ଆଶା ଜୀବିତ ମୃତ ସମାଧିସ୍ଥ ଉତ୍ଥାପିତ ଜଣେ ଆସୁଅଛନ୍ତି। ଜୀବିତ ଥାଇ ସେ ମୋତେ ସ୍ନେହ କଲେ, ମରି ସେ ମୋତେ ତାରିଲେ, କବରସ୍ଥ ହୋଇ ମୋର ସକଳ ପାପକୁ ସେ ଦୂରେଇ ଦେଲେ, ଉତ୍ଥାପିତ ହୋଇ ଚିରଦିନ ପାଇଁ ମୁକ୍ତ କହି ପରିଚିତ କଲେ। ଆହେ ସେ ପୁଣି ଆସୁଅଛନ୍ତି ଏକ ମହିମାମୟ ଦିନରେ। ଏହା କିପରି ଧରଣର ଏକ ବିଷୟ ଥିଲା? 5ଟି ଅକ୍ଷରରେ ଯୀଶୁ, JESUS, 5ଟି ଅକ୍ଷର ସମୂହର ଏକ ଶବ୍ଦ। ଜୀବିତ ଥାଇ ସେ ମୋତେ ସ୍ନେହ କଲେ, ମରି ସେ ମୋତେ ତାରିଲେ, କବରସ୍ଥ ହୋଇ ମୋର ସକଳ ପାପକୁ ସେ ଦୂରେଇ ଦେଲେ, ଉତ୍ଥାପିତ ହୋଇ ଚିରଦିନ ପାଇଁ ମୁକ୍ତ କହି ପରିଚିତ କଲେ। ଆହେ ସେ ପୁଣି ଆସୁଅଛନ୍ତି ଏକ ମହିମାମୟ ଦିନରେ। ଆମେମାନେ ତାଙ୍କ ଦ୍ୱିତୀୟ ଆଗମନ ପାଇଁ ଅପେକ୍ଷା କରୁଅଛୁ। ପୁଣି ଏହି ଦିନମାନଙ୍କର ମଧ୍ୟରେ କୌଣସି ଏକ ନିର୍ମଳ ଆଉ ମୁକ୍ତ ପ୍ରଭାତ କାଳରେ ଖ୍ରୀଷ୍ଟରେ ମୃତଗଣ ଯେବେ ଉତ୍ଥାପିତ ହେବେ ଆଉ ସେହି ପୁନରୁତ୍ଥାନର ମହିମାରେ ଅଂଶୀ ହେବେ, ତାଙ୍କ ମନୋନୀତ ସନ୍ତାନଗଣ ଦୂର ଦିଗ୍ବଳୟର ସେମାନଙ୍କ ନିବାସ ସ୍ଥାନ ଯେତେବେଳେ ସମବେତ ହେବେ ଆଉ ନାମ ଯେବେ ଡକା ହେବ ସେଠାରେ ମୁଁ ଉପସ୍ଥିତ ଥିବି। କାହିଁକି? ଯେହେତୁ ମୁଁ ଦସ୍ତାବେଜ ସମ୍ବଳିତ ଏକ ପ୍ରମାଣପତ୍ର ଏକ ରସିଦକୁ ପାଇସାରିଛି। ସେ ଉଠିଅଛନ୍ତି। ଆପଣ ତାହା କିପରି ଜାଣିଲେ? ସେ ମୋହର ହୃଦୟରେ ବାସ କରନ୍ତି, ସେ ଆପଣଙ୍କର ବିଶ୍ୱାସୀ ମଣ୍ଡଳୀରେ ବାସ କରନ୍ତି। ଆହେ ବନ୍ଧୁଗଣ, ଏହାରି ଉପରେ ବିଚାର କରନ୍ତୁ। ଯେତେ ଶୀଘ୍ର ଆମମାନେ ଫେରିବା, କୁଣ୍ଡଟି ଖୁବ୍ କମ୍ ସମୟ ମଧ୍ୟରେ ଉଷ୍ମ ପାଣିରେ ବାପ୍ତିସ୍ମର ଉପାସନା ନିମନ୍ତେ ଭରି ପ୍ରସ୍ତୁତ କରାଯିବ। ଆସନ୍ତୁ କ୍ଷଣଭର ପାଇଁ ଆମମାନେ ନିଜ ନିଜର ମସ୍ତକକୁ ଅବନତ କରିବା। ମୁଁ ଆଜି ଚିନ୍ତିତ ହୁଏ, ଆମମାନଙ୍କ ଗହଣରେ କେହି ଜଣେ ବ୍ୟକ୍ତି ଯଦି ଉପସ୍ଥିତ ଥାନ୍ତି, କିମ୍ବା ସମ୍ଭବତଃ ଏକାଧିକ ବ୍ୟକ୍ତି ଉପସ୍ଥିତ ଥିବେ ଯେଉଁମାନେ ଏହି ବଳିଦାନକୁ ବହୁଳ ରୂପେ ସ୍ୱୀକାର କରିବାକୁ ଅଦ୍ୟାବଧି ମନସ୍ଥ କରିନଥିବେ, ପୁଣି ପ୍ରାର୍ଥନାରେ ସ୍ମରଣ ହେବା ନିମନ୍ତେ ଆପଣମାନେ ଇଚ୍ଛା କରୁଥିବେ, ଯେପରିକି ଅତି ଆଶ୍ଚର୍ଯ୍ୟ ପ୍ରକାରେ ଈଶ୍ୱର ଆପଣମାନଙ୍କ ହୃଦୟ ମଧ୍ୟରେ କଥାବାର୍ତ୍ତା କରିବେ, ଯେପରି ତଦ୍ୱାରା ଆପଣମାନେ ତାଙ୍କ ବଳିଦାନକୁ ପୁଣି ଆପଣମାନଙ୍କର ପ୍ରାଣର ଧୌତିକରଣର ଶକ୍ତିକୁ ସ୍ୱୀକାର କରିବେ। ତତ୍ପରେ ମନେ ରଖନ୍ତୁ ଯେ ନୂତନ ଟୋପି ଗୁଡ଼ାକୁ ପିନ୍ଧିବା ନିମନ୍ତେ, ନୂତନ ବସ୍ତ୍ର ଗୁଡ଼ାକୁ ପିନ୍ଧିବା ନିମନ୍ତେ ଆମମାନେ ଏହାକୁ କେବଳ ପାଳନ କରି ନଥାଉ, ଯାହାକି ଉତ୍ତମ ବିଷୟ ଅଟେ। କିଛି ନୂତନ ଘଟଣା ଯେ ଘଟିଛି ଏହା ତାହାର ପ୍ରତୀକ ଅଟେ। ଈଶ୍ୱର କିଛି ନୂତନ କାର୍ଯ୍ୟକୁ ସମ୍ପନ୍ନ କରିଥିଲେ, ଯାହାକି ନିଶ୍ଚିତ ରୂପେ ଉତ୍ତମ ବିଷୟ ଅଟେ। ଏହା କେବଳ ତାହା ନୁହେଁ, ଈଶ୍ୱର ତାହାକୁ ଅର୍ଥ ପ୍ରକାଶ କରେ ନାହିଁ, କିମ୍ବା ଶିକାର ଖେଳିବା ବା ଈଶ୍ୱର ଠେକୁଆ ଗୁଡ଼ାକ ଅଥବା ବିରାଟ ଅଣ୍ଡା ଗୁଡ଼ାକ ପୁଣି ଧଳା କୁକୁଡ଼ା ଗୁଡ଼ାକ କିମ୍ବା ଅନ୍ୟ ବିଷୟ ଗୁଡ଼ାକୁ ଅର୍ଥ କରେ ନାହିଁ। ହେ ଭାଇ, ତାହା ଆଦୌ ସେପରି ବିଷୟକୁ ପରିଚିତ କରାଏ ନାହିଁ। ଈଶ୍ୱର ଏହା ବିଜୟର ଏକ ଘୋଷକ, ଏହା ସେପରି ଏକ ବିଜୟ ଯାହାକୁ ଈଶ୍ୱର ପୃଥିବୀ ଉପରେ ଦାନ କରନ୍ତି, ଯେ ସେ ଆପଣ ପୁତ୍ରଙ୍କୁ ମୃତ୍ୟୁରୁ ଉତ୍ଥାପିତ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ବରଂ ଅନନ୍ତ ଜୀବନ ଲାଭ କରେ। ପୁନରୁତ୍ଥାନଟି ଆପଣଙ୍କ ଜୀବନ ନିଜ ଜୀବନରେ ସମ୍ଭବ ହୋଇପାରେ। ଯଦି ଆପଣମାନେ ଏହାକୁ ହାସଲ କରିନାହାନ୍ତି, ତେବେ ଆପଣମାନେ ନିଜ ନିଜର ହସ୍ତ ଗୁଡାକୁ ଯେତେବେଳେ ମସ୍ତକ ଗୁଡାକୁ ଯେତେବେଳେ ଅବରୋଧ କରି ରଖିଛନ୍ତି, ସେତେବେଳେ ଆଜିର ପ୍ରାତଃକାଳରେ ଆପଣମାନେ ତାଙ୍କରି ଆଡ଼କୁ ନିଜ ନିଜର ହସ୍ତ ଗୁଡାକୁ ଉଠାଇ ଏପରି କହିବେ କି, ହେ ଈଶ୍ୱର ମୋତେ ସ୍ମରଣ କରନ୍ତୁ, ଯେପରିକି ପୁନରୁତ୍ଥାନ ସେହି ଜୀବନଟି ମୋର ଅନ୍ତର ମଧ୍ୟରେ ଅନୁଭୂତ ହୁଏ। ଆପଣମାନେ ନିଜ ନିଜର ହସ୍ତକୁ ଉଠାଇବେ ଆଉ କହିବେ କି, ଭାଇ ବ୍ରହ୍ମ ମୋ ପାଇଁ ପ୍ରାର୍ଥନା କରନ୍ତୁ। ଯେତେବେଳେ ମୁଁ ନିଜର ହସ୍ତକୁ ଉପରକୁ ଉଠାଏ, ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ପ୍ରଭୁ ଆପଣଙ୍କୁ ବହୁ ରୂପେ ଆଶୀର୍ବାଦ କରନ୍ତୁ। ଯେପରି ଅନ୍ୟ କେହି ବ୍ୟକ୍ତି ଅଛନ୍ତି ଯିଏକି ଆପଣ ହସ୍ତକୁ ଉପରକୁ ଉଠାଇବେ ଆଉ କହିବେ, ହେ ଭାଇ ମୋ ପାଇଁ ପ୍ରାର୍ଥନା କରନ୍ତୁ, ମୁଁ ପୁନରୁତ୍ଥାନର ଏହି ଜୀବନକୁ ଗ୍ରହଣ କରିବାକୁ ଚାହେଁ। ପୁଣି ଆପଣମାନେ ଯେଉଁମାନେ ଖ୍ରୀଷ୍ଟିଆନଗଣ ଅଟନ୍ତି, ପ୍ରଭୁଙ୍କ ପାଇଁ ଆପଣମାନେ ଶପଥଟିଏ କରିବେ ନାହିଁ କି, ପରିଶ୍ରମ ଆଉ କର୍ମ କରିବାକୁ ସେପରି କରିବେ ନାହିଁ କି? ହଁ, କେହି ଜଣେ ଅନ୍ୟ ବ୍ୟକ୍ତି ତାଙ୍କ ନିମନ୍ତେ ହସ୍ତ ଉପରକୁ ଉଠାନ୍ତି। ପ୍ରିୟ ଈଶ୍ୱର, ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ହୃଦୟକୁ ଆପଣ ନିରୀକ୍ଷଣ କରିଅଛନ୍ତି। ପୁଣି ଆପଣ ଉଦ୍ଦେଶ୍ୟ ଆଉ ସଂକଳ୍ପ ଗୁଡ଼ିକୁ ଭଲ ଭାବରେ ଜାଣନ୍ତି। ପୁଣି ଅନୁଗ୍ରହ ନିମନ୍ତେ ମୁଁ ପ୍ରାର୍ଥନା କରେ, ହେ ପରମେଶ୍ୱର ଏହାକୁ ପ୍ରଦାନ କରନ୍ତୁ, ଯେପରିକି ଏହି ଲୋକଗୁଡ଼ାକ ପ୍ରତି କରୁଣା ପ୍ରକାଶିତ ହେବ। ଉପାସନାର ଏହି ଘଡ଼ିରେ ଉପସ୍ଥିତ ହେବାକୁ ଆଜି ସକାଳେ ସେମାନେ ଆସିଅଛନ୍ତି, ଆପଣଙ୍କ ବାକ୍ୟ ଶୁଣିବାକୁ ସେମାନେ ଏହି ସ୍ଥାନକୁ ଆସିଅଛନ୍ତି। ଆଉ ଆମମାନେ ଯେପରି ଭାବରେ ତାହାକୁ ପ୍ରକାଶ କରି କହିଅଛୁ, କାହିଁକି ଯେହେତୁ ଆପଣ ଯେତେବେଳେ ବାସ କରୁଥିଲେ ଆପଣଙ୍କ ପରି ସୁଯୋଗ୍ୟ ଜୀବନଟିଏ ଅନ୍ୟ କାହାରି ନଥିଲା, ମରି ଆପଣ କେବଳ ସେହି ଜଣକ ଥିଲେ ଯିଏକି ସେହିପରି ଭାବରେ ମରିପାରିଥିଲେ। ଆପଣ ଯେତେବେଳେ ସମାଧିସ୍ଥ ହେଲେ ଆପଣ ଆମମାନଙ୍କ ସକଳ ପାପକୁ ବହୁ ଦୂରକୁ ବୋହି ନେଲେ, ଆପଣଙ୍କ ଉପରେ ଲୋକମାନଙ୍କ ସକଳ ପାପକୁ ବୋହି ନେବା ଯୋଗୁଁ ଆପଣ ସେ ସବୁକୁ କ୍ଷମା ସାଗର ମଧ୍ୟରେ ନିକ୍ଷେପ କଲେ। ତଥାପି ଉତ୍ଥିତ ହୋଇ ଆପଣ ସବୁଦିନ ପାଇଁ ମୁକ୍ତ ବୋଲି ନ୍ୟାୟ କଲେ। ପୁଣି ଆପଣଙ୍କ ଆଗମନକୁ ଅପେକ୍ଷା କରୁଥିବା ଅବସରରେ ଆମମାନେ ଆଜି ଏଠାରେ ଦଣ୍ଡାୟମାନ ଅଟୁ। ହେ ଈଶ୍ୱର, ଏମାନଙ୍କୁ ପୁଣି ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମମାନେ ଆଶା ପୋଷଣ କରୁ ଯେ ଆମମାନଙ୍କ ସହିତ ଅଧିକ କିଛି ସମୟ ନାହିଁ, ଯେହେତୁ ଏହା ଅତି ସନ୍ନିକଟ ଅଟେ। ଆଉ ଯେକୌଣସି ସମୟରେ ପୁଣି ବୈଜ୍ଞାନିକମାନଙ୍କ ମତାମତ ଅନୁସାରେ ପରବର୍ତ୍ତୀ ଏକ ଘଣ୍ଟା ମଧ୍ୟରେ ରାଷ୍ଟ୍ରଗୁଡ଼ାକ ନିଶ୍ଚିହ୍ନ ହୋଇଯିବେ। ହେ ଈଶ୍ୱର, ଆମମାନେ ପ୍ରାର୍ଥନା କରୁ ଯେ ଏହି ଈଶ୍ୱରର ପ୍ରତକାଳରେ ଆପଣଙ୍କ ଆଗମନର ସନ୍ନିକଟବର୍ତ୍ତୀ ସ୍ଥାନରେ ଆମମାନେ ଯେତେବେଳେ ଉପସ୍ଥିତ ଅଟୁ, ମଣ୍ଡଳୀର ଭରସାର ଉପକୂଳରେ ଯେତେବେଳେ ଦଣ୍ଡାୟମାନରତ ଅଟୁ, ଏହି ପୃଥିବୀର ଧୂଳିରେ ସହସ୍ରାଧିକ ଲୋକ ସୁପ୍ତାବସ୍ଥାରେ ପଡି ରହିଅଛନ୍ତି, ସେହି ଦିନ ପାଇଁ ଅପେକ୍ଷାରତ ଅଟନ୍ତି। ବେଦିତଳେ ସେମାନଙ୍କର ଆତ୍ମା ଚିତ୍କାର କରି କହୁଅଛନ୍ତି, ହେ ପ୍ରଭୁ ଆଉ କେତେ ଦିନ, ହେ ପ୍ରଭୁ ଆଉ କେତେ ବିଳମ୍ବ ହେବ। ହେ ପ୍ରଭୁ, ମୁଁ ପ୍ରାର୍ଥନା କରେ ଯେ ଆପଣ ଆମମାନଙ୍କ ସହିତ ଆଳାପ କରିବେ, ତତ୍ପରେ ଆମମାନଙ୍କୁ ଏହା ମନେ ରଖିବାକୁ ଦିଅନ୍ତୁ ଯେ ଏହି ପୃଥିବୀରେ ଆମମାନେ ଯାହା କିଛି କାର୍ଯ୍ୟ କରିଥାଉ ନା କାହିଁକି, ସେଥିରେ କିଛି ଯାଏ ଆସେ ନାହିଁ, ତାହାତି କ୍ଷୁଦ୍ର ଆଉ ସୀମିତ ମାତ୍ର। ପୁଣି ଗୋଟିଏ ମାତ୍ର କାର୍ଯ୍ୟ ଯାହାକି ଆମମାନେ ଏହି ପୃଥିବୀରେ ପ୍ରଦାସ କରିଥାଉ, ତାହା ଆପଣଙ୍କର ଆଗମନ ପାଇଁ ପୁଣି ଲୋକମାନଙ୍କୁ ସାକ୍ଷ୍ୟ ଦେଇ କହିବା ପାଇଁ ଆମମାନେ ବର୍ତ୍ତମାନ କେବଳ ଅପେକ୍ଷା କରିପାରୁ। ସୁଷମାଚାରଟି ତ୍ୱରିତ ଗୁରୁତ୍ୱପୂର୍ଣ୍ଣ ଅଟେ, ଏପରି ହେଉ ଯେପରିକି ଲୋକମାନଙ୍କ ନିକଟକୁ ଆମମାନେ ଏହାକୁ ଅତି ଶୀଘ୍ର ପହଞ୍ଚାଇ ପାରୁ, ଯେହେତୁ ଯେକୌଣସି ସମୟ ଆପଣ ଆସି ଯାଇପାରନ୍ତି। ଯେଉଁ ବୋମା ଗୁଡ଼ିକ ବିଷୟରେ ସେମାନେ କଥାବାର୍ତ୍ତା ହେଉଅଛନ୍ତି, ପୁଣି କ୍ଷେପଣାସ୍ତ୍ର ଗୁଡ଼ାକର ସମ୍ବନ୍ଧରେ ସେମାନେ ବିଚାର ବିମର୍ଶ କରୁଥାନ୍ତି, ଯାହାକି ଏହି ପୃଥିବୀ ପୃଷ୍ଠରେ ପୁଣି ଏହି ପୃଥିବୀ ପୃଷ୍ଠ ଲୋକମାନଙ୍କୁ ମିନିଟକ ମଧ୍ୟରେ ନାଶ କରିଦିଏ, ତାହା ଘଟିବା ପୂର୍ବେ ହେ ପ୍ରଭୁ ଆପଣଙ୍କର ସଦ୍ଭକ୍ତମାନଙ୍କୁ ନିଜ ପାଖକୁ ନେଇଯିବାକୁ ଆପଣ ପ୍ରତିଜ୍ଞା କରିଅଛନ୍ତି। ପ୍ରଭୁ ହେ, ଏହା ଠିକ୍ ସେହିପରି ଭାବରେ ଘଟିବ। ତେଣୁ କୌଣସି ଏକ ନିଶ୍ଚିତ ସମୟରେ ମଣ୍ଡଳୀ ନିମନ୍ତେ ଇଷ୍ଟର ଏକ ଅବସରରେ ପୁନରୁତ୍ଥାନ ଏକ ସମୟ ନିଶ୍ଚିତ ରୂପେ ଘଟିପାରେ। ଏହି ପାପମୟ ଜୀବନରୁ ଅନନ୍ତ ଜୀବନ ନିମିତ୍ତ ଏକ ପୁନରୁତ୍ଥାନ ଘଟଣା ଖ୍ରୀଷ୍ଟଙ୍କ ମାଧ୍ୟମରେ ସଂଘଟିତ ହେବ। ଆମମାନଙ୍କ ନିବେଦନକୁ ଶ୍ରବଣ କରନ୍ତୁ। ତତ୍ପରେ ଆଜି ଅନ୍ୟାନ୍ୟ ଉପାସନାକୁ ଆମମାନେ ଯେତେବେଳେ ଯୋଗଦାନ କରିବାକୁ ଯାଇଥାଉ, ସନ୍ଡେ ସ୍କୁଲର ଶିକ୍ଷା ଅବସରକୁ ଉପସ୍ଥିତ ହେଉ, ହେ ପ୍ରଭୁ ପୁନର୍ବାର କଥାବାର୍ତ୍ତା କରନ୍ତୁ, ପୁଣି ଏକାଧିକ ହୃଦୟ ଉଷ୍ମତାର ସହିତ ଶ୍ୱାସ ଯୁକ୍ତ ହେଉ। ପୁଣି ଆଜିର ପ୍ରାତଃକାଳରେ ଏକାଧିକ ଡର୍ଜନ ସଂଖ୍ୟକ ଲୋକ ଜଳକୁଣ୍ଡ ପାଖକୁ ଓହ୍ଲାଇ ଆସନ୍ତୁ, ଯୀଶୁଙ୍କ ସହିତ ସମାଧିସ୍ଥ ହେବା ପାଇଁ ଏହି ଇଷ୍ଟର ପ୍ରାତଃକାଳରେ ତାଙ୍କ ବଳିଦାନକୁ ସ୍ୱୀକାର କରୁଥିବା ଦ୍ୱାରା ଆସନ୍ତୁ। ସେମାନେ ଯେ କେଉଁ ମଣ୍ଡଳୀ ସହିତ ସହଯୋଗ କରିଥାନ୍ତି କିମ୍ବା ସହଯୋଗିତା ରଖିଥାନ୍ତି କିମ୍ବା କି ପ୍ରକାର ଧର୍ମର ମତାନୁସାରେ ସେମାନେ ଆବଦ୍ଧ ଥାଇ ସହଯୋଗିତା କରନ୍ତି, ସେଥିରେ କିଛି ଯାଏ ଆସେ ନାହିଁ, ତାହା କୌଣସି ଅର୍ଥ ପ୍ରକାଶ କରେ ନାହିଁ। ତଥାପି ସେ ବଳିଦାନଙ୍କୁ ସେମାନେ ଗ୍ରହଣ କରିଛନ୍ତି କି ସେମାନେ ଯେ ଆଦୌ ଉତ୍ତମ କିମ୍ବା ଧାର୍ମିକ ନୁହନ୍ତି ତାହା ସେମାନେ ସ୍ୱୀକାର କରୁଛନ୍ତି କି କେବଳ ଯୀଶୁଖ୍ରୀଷ୍ଟ ଏକମାତ୍ର ଧାର୍ମିକ ବ୍ୟକ୍ତି ତାହାକୁ ସେମାନେ ଗ୍ରହଣ କରୁଛନ୍ତି କି? ସେ ଆମମାନଙ୍କ ପାଇଁ ପୁଣି ଆମମାନଙ୍କ ପରିବର୍ତ୍ତେ ମୃତ୍ୟୁବରଣ କଲେ, ସେ ଆମମାନଙ୍କ ସକଳ ପାପକୁ ବୋହିଲେ, ପୁଣି ସେଗୁଡ଼ାକୁ ସମାଧିସ୍ଥ କଲେ, ପୁଣି ତାଙ୍କଠାରେ ଆମମାନେ ଏକାକି ଠିଆ ହୋଇଥାଉ। ଆମମାନଙ୍କର ମଣ୍ଡଳୀ ଗୁଡାକ ଆମମାନଙ୍କ ସକଳ ପାପକୁ ଆଦୌ ସମାଧିସ୍ଥ କରିପାରନ୍ତି ନାହିଁ, ଆମମାନଙ୍କର ନିଜସ୍ୱ ଜୀବନ ଆମମାନଙ୍କ ସକଳ ପାପକୁ ଆଦୌ କବରସ୍ଥ କରିପାରେ ନାହିଁ। ତଥାପି ଖ୍ରୀଷ୍ଟ କ୍ଷମାଦାନର ସାଗର ମଧ୍ୟରେ ଆମମାନଙ୍କ ସକଳ ପାପକୁ ସମାଧିସ୍ଥ କରିସାରିଛନ୍ତି। ହେ ଈଶ୍ୱର, ଏହି ସକଳ ବିଷୟ ଆପଣଙ୍କ ଦୃଷ୍ଟିରେ ଗୌରବଜନକ ହେଉ, ଏପରି ପ୍ରଦାନ କରନ୍ତୁ। ତତ୍ପରେ ହେ ପ୍ରଭୁ, ଆପଣ ନିଜର ପୁନରୁତ୍ଥାନର ଶକ୍ତିର ସହିତ ଆସିପାରନ୍ତି, ଆଉ ପୂର୍ବେ ସେପରି ଆଦୌ କମ୍ପମାନ ହୋଇନଥିବା ନ୍ୟାୟ ଏହି ସାଧାରଣ କ୍ଷୁଦ୍ର ସ୍ଥାନଟିକୁ କମ୍ପମାନ କରି ପକାନ୍ତି। ସକଳ ପ୍ରକାରର ଚିହ୍ନ ପୁଣି ଅଦ୍ଭୁତ ଧରଣର କର୍ମ ଗୁଡାକ ଯେପରି ଦେଖାଦିଏ, ହେ ପ୍ରଭୁ ବିଗତ କିଛି ରବିବାର ଗୁଡାକ ପରି ଏହାକୁ ପୁଣି ଥରେ ଦୋହରାନ୍ତୁ, ଯେହେତୁ ଯେତେବେଳେ କି ପୀଡିତ ପୁଣି ବେଦନାଗ୍ରସ୍ତ ଲୋକଗୁଡାକ ଅତି ଆଶ୍ଚର୍ଯ୍ୟଜନକ ରୂପେ ସୁସ୍ଥତା ଲାଭ କରିଥିଲେ, ତେଣୁ ଆପଣଙ୍କ ମହିମାରେ ଉଦ୍ଦେଶ୍ୟରେ ଆଜି ରାତ୍ରି କାଳରେ ତାହା ଯେ ପୁନର୍ବାର ଘଟିବ, ସେଥିପାଇଁ ହେ ପ୍ରଭୁ ଆମମାନେ ତାହା ପ୍ରାର୍ଥନା କରୁ। ପ୍ରଭୁ ହେ, ଆମମାନଙ୍କ ସକଳ ଅପରାଧରୁ ଆମମାନଙ୍କୁ ଏତେବେଳେ କ୍ଷମା କରନ୍ତୁ। ପୁଣି ଏହି ଇଷ୍ଟର ଆମମାନଙ୍କ ପରି କେତେକଙ୍କ ନିମନ୍ତେ ଆଉ ସମସ୍ତଙ୍କ ନିମନ୍ତେ ଏକ ପ୍ରକୃତ ଇଷ୍ଟର ହେଉ। ତତ୍ପରେ ଇଷ୍ଟର ଆଶିଷ ଗୁଡାକ ଯେ କି ପ୍ରକାର ଧରଣ, ଏମାନଙ୍କ ମଧ୍ୟରୁ କେତେକ ସେ ବିଷୟକୁ ଆଦୌ ବୁଝନ୍ତି ନାହିଁ, ଏପରି ହେଉ ଯେପରିକି ଖ୍ରୀଷ୍ଟ ସେମାନଙ୍କ ହୃଦୟରେ ଆଜି ଉଦିତ ହେଉନ୍ତୁ, ଏକ ନୂତନ ଆଶାର ସହିତ ଏକ ନୂତନ ଜୀବନର ଅନୁଭୂତି ସହିତ ଉଦିତ ହେଉନ୍ତୁ, କାଲବରୀ ଆଡ଼କୁ ସେମାନଙ୍କୁ ଆକର୍ଷିତ କରନ୍ତୁ। ଯେହେତୁ ଯୀଶୁଙ୍କ ନାମରେ ଆମମାନେ ଏହାକୁ ନିବେଦନ କରୁ, ଆମେନ୍। ଆପଣମାନେ ମଧ୍ୟରୁ କେତେଜଣ ବ୍ୟକ୍ତି ପ୍ରଭୁଙ୍କୁ ସ୍ନେହ କରନ୍ତି? କେବଳ ନିଜ ନିଜର ହସ୍ତକୁ ଉପରକୁ ଉଠାନ୍ତୁ। ଆରେ ବା, କି ବିଚକ୍ଷଣ ବିଷୟ! ଭାଇ ମ୍ୟାକଡୋଲ, ଆପଣ ନିଜର ସନ୍ତାନକୁ ଉତ୍ସର୍ଗ କରିବାକୁ ଇଚ୍ଛୁକ ଏପରି ମୁଁ ବିଚାର କରେ। ଆପଣ ସନ୍ଡେ ସ୍କୁଲ ଉପାସନା ପାଇଁ ଆସିବେ? ଆପଣମାନେ ଆସିପାରିବେ କି? ଖୁବ୍ ଭଲ କଥା, ତାହା ଉତ୍ତମ ବିଷୟ ହେବ। ପୁଣି କେହି ଜଣେ ଅନ୍ୟ ବ୍ୟକ୍ତି ତାଙ୍କର ସନ୍ତାନକୁ ଉତ୍ସର୍ଗ କରିବେ କି? ଆପଣ ଯଦି ମନେ ନ କରନ୍ତି, ତେବେ ଯଥାସମୟରେ ଫେରି ଆସନ୍ତୁ, ତାହା ଯଦି ଉତ୍ତମ ଅଟେ। ତେଣୁ କିଛି କ୍ଷଣ ପାଇଁ ଆମମାନେ ମଣ୍ଡଳୀକୁ ବିଶ୍ରାମ ଦେବାକୁ ଯାଉଛୁ, ଯେପରିକି ଆପଣମାନେ ନିଜ ନିଜର ଘରକୁ ଫେରି ଯାଇପାରନ୍ତି, ପୁଣି ପ୍ରାତଃ ଭୋଜନ କରିପାରନ୍ତି, ତତ୍ପରେ ପୁନଶ୍ଚ ଫେରି ଆସିପାରନ୍ତି। ଆପଣମାନେ ଏହି ସ୍ଥାନରେ ଉପସ୍ଥିତ ଥିଲେ, ଏଥିପାଇଁ ମୁଁ ପୁଣି ଆମମାନେ ବିଶେଷ ଭାବରେ ଆନନ୍ଦିତ ଅଟୁ। ଏତେବେଳେ ଆମମାନେ ସମସ୍ତେ ଠିଆ ହୋଇପଡୁ। କିଛି କ୍ଷଣ ପୂର୍ବେ ଆମମାନେ ଯେଉଁ ଗୀତଟିକୁ ଗାନ କରିଥିଲୁ, ତାହା ଗାନ କରିବା ସେହି ନିର୍ମଳ ଉଜ୍ଜଳ ପ୍ରତକାଳରେ। ଆପଣମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତି ସେହି ଆଶାକୁ ପୋଷଣ କରନ୍ତି? ନିଜ ନିଜର ହସ୍ତଗୁଡାକୁ ଉଠାଇଥିବା ସମୟରେ ଆମେ ସେଗୁଡ଼ାକୁ ଦେଖିବା। ଆମେନ୍।
Thank you for that, Lord. I'm so glad, Lord, that hope lays in my bosom. Lord, I see my shoulders stooping, Lord, and age begin creeping up, and I'm at the top of the hill looking over now. Lord, I'm so glad that hope burns within me. Someday, you'll come. I'm so glad that there's many here today that feels the same. I pray, Lord, that you'll give us a great day today. Forgiveness of all of our trespasses as we confess our wrongs and confess that we are unworthy, but Christ's death, burial, resurrection prove to us by His Spirit that's raised in our hearts, making us partakers of His resurrection. And we have the earnest of our resurrection in our hearts now. Because from sin we have died, and we have entered into a new life, and have raised from the old things of the world to a new life. It's the earnest, the down payment. Oh Lord, it's the earnest of our resurrection. We're so happy to feel it and enjoy it upon one another. These things we hold as great treasures of our hearts. Something that no money could buy. The world cannot run away because God gave it to us freely.
Amen.
As free as Christ died for it. Now we pray that you'll be with us this morning. Help us now to rest a few moments and return back. Give us a great following service. For we ask it in the name of Him who taught us to pray together. Our Father, who art in heaven, hallowed be thy name. Thy kingdom come. Thy will be done on earth as it is in heaven. Give us this day our daily bread, and forgive us our trespasses, as we forgive those that trespass against us. And lead us not into temptation, but deliver us from evil. For thine is the kingdom, and the power, and the glory forever. Amen. The Lord bless you now until we see you again at 9:30. Shake hands with one another, and we'll see you at 9:30.